वासुदेवाय
श्रीमद्भागवतम तृतीय स्कंद प्रथम अध्याय श्लोक 45 प्रपन्ना अखिलोकपानां अवस्थितानां अनुशासने स्वे अर्थाय जातस्य जदुषो अदस्य वार्तां सके कीर्तये तस्य प्रपन्ना अखिलोकपानां तस्य प्रपन्ना अखिलोकपानां अवस्थितानां अनुशासने स्वे अर्थाय जातस्य जदुष्वदस्य वार्तां सखे कीर्तय तीर्थकीर्ते
अर्थाय जातस्य जदुष्वदस्य सखे कीर्तये
समग्र ब्रह्मांडल लोकपाल अवस्थित अनुशासनी नियंत्रण रे स्वे निजे अर्थाय निमित्त जातस्य से जन्म होइछि जदुषु जदुवंशरे अदस्य आदमकर वार्तां वार्ता सखे हे सखा कीर्तय कीर्तन कर तीर्थ कीर्ते जो भगवान रो महिमा समस्त तीर्थरे कीर्तित होता है। शुक्रवार हे सखे ଶରଣାଗତ ନୃପତି ବା ଲୋକପାଳମାନଙ୍କର ଓ ନିଜର ଅନୁଶାସନରେ ଅବସ୍ଥିତ ଭକ୍ତମାନଙ୍କର ପ୍ରୟୋଜନାର୍ଥ ଶ୍ରୀ ଭଗବାନ ଅଜବୈ ସୁଦ୍ଧା ଯଦୁକୂଳରେ ଅବତୀର୍ଣ୍ଣ ହୋଇଥିଲେ। ସେହି ସଂସାର ତାରିଣୀ କୀର୍ତ୍ତିଯୁକ୍ତ ଭଗବାନ ଶ୍ରୀକୃଷ୍ଣଙ୍କର ଯାହାଙ୍କର ମହିମା ସମସ୍ତ ତୀର୍ଥସ୍ଥାନରେ କୀର୍ତ୍ତିତ ହୁଏ, ସେହି ଭଗବାନଙ୍କର ଲୀଳାଦି ବାର୍ତ୍ତା କୀର୍ତ୍ତନ କରନ୍ତୁ। ଭାଗବତରେ କହିଯାଉଛି ଯେ ବ୍ରହ୍ମାଣ୍ଡରେ ଅନେକ ଲୋକପାଳ ବିଭିନ୍ନ ଲୋକମାନଙ୍କର ଅଛନ୍ତି, ଯଥା ସୂର୍ଯ୍ୟ ଲୋକରେ ସୂର୍ଯ୍ୟ ଦେବତା, ଚନ୍ଦ୍ର ଲୋକରେ ଚନ୍ଦ୍ର ଦେବତା, ସ୍ୱର୍ଗଲୋକରେ ଦେବରାଜ ଇନ୍ଦ୍ର, ଏତଦ ବ୍ୟତୀତ ବାୟୁ ଦେବତା, ବରୁଣ ଦେବତା ଆଦି ଅଛନ୍ତି। ପୁନଶ୍ଚ ବ୍ରହ୍ମା ବାସ କରୁଥିବା ବ୍ରହ୍ମଲୋକରେ ମଧ୍ୟ ଲୋକପାଳମାନେ ଅଛନ୍ତି। ଏମାନେ ସମସ୍ତେ ଭଗବାନଙ୍କର ଆଜ୍ଞାମୂଳ ଭୃତ୍ୟ ବା ସେବକା ଅନୁଚର ଅଟନ୍ତି। ଯେତେବେଳେ ବ୍ରହ୍ମାଣ୍ଡରେ ଥିବା ଭିନ୍ନ ଭିନ୍ନ ଲୋକରେ ଶାସନ ବିଶୃଙ୍ଖଳା ଘଟେ, ସେତେବେଳେ ଲୋକପାଳମାନ ଭଗବାନଙ୍କର ଆବିର୍ଭାବ ପାଇଁ ପ୍ରାର୍ଥନା କରନ୍ତି ଏବଂ ସେମାନଙ୍କର ପ୍ରାର୍ଥନା ଅନୁଯାୟୀ ଭଗବାନ ଆବିର୍ଭୂତ ହୁଅନ୍ତି। ତେଣୁ ଭାଗବତରେ ଏହା ନିମ୍ନ ଶ୍ଳୋକରେ ବର୍ଣ୍ଣିତ ହୋଇଛି, ଏତେଚାଂଶ କଳାପୁଂସ କୃଷ୍ଣସ୍ତୁ ଭଗବାନ ସ୍ୱୟଂ ନିନ୍ଦ୍ରାରେ ବ୍ୟାକୁଳ ଲୋକଂ ମୃଡ଼ୟନ୍ତି ଯୁଗେ ଯୁଗେ। ଭାଗବତମ ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ 28 ଶ୍ଳୋକରେ କୁହାଯାଇଛି, ପ୍ରତ୍ୟେକ ଯୁଗରେ ଯେତେବେଳେ ଭଗବାନଙ୍କର ଆଜ୍ଞା ଓ ଲୋକପାଳମାନଙ୍କ ଉପରେ କିଛି ବିପଦ ପଡ଼େ, ସେତେବେଳେ ଭଗବାନ ଆବିର୍ଭୂତ ହୁଅନ୍ତି। ସେ ମଧ୍ୟ ତାଙ୍କର ଶୁଦ୍ଧ ଭକ୍ତମାନଙ୍କ ପାଇଁ ଆବିର୍ଭୂତ ହୁଅନ୍ତି। ଶରଣାଗତ ଲୋକପାଳଗଣ ଏବଂ ଶୁଦ୍ଧ ଭକ୍ତଗଣ ଏମାନେ ସମସ୍ତେ ଭଗବାନଙ୍କର ନିୟନ୍ତ୍ରଣାଧୀନରେ ଥାଆନ୍ତି ଏବଂ ସେମାନେ କେବେ ଭଗବାନଙ୍କର ଇଚ୍ଛା ବିରୁଦ୍ଧ କର୍ମ କରନ୍ତି ନାହିଁ। ସେଥିପାଇଁ ଭଗବାନ ସର୍ବଦା ସେମାନଙ୍କ ପ୍ରତି ଧ୍ୟାନ ଦେଇଥାନ୍ତି। ତୀର୍ଥଯାତ୍ରାର ଉଦ୍ଦେଶ୍ୟ ହେଉଛି ସର୍ବଦା ଭଗବାନଙ୍କୁ ସ୍ମରଣ କରିବା ଏବଂ ସେଇଥିପାଇଁ ଭଗବାନଙ୍କୁ ତୀର୍ଥ କୀର୍ତ୍ତି ବୋଲି କୁହାଯାଏ। ତୀର୍ଥସ୍ଥାନକୁ ଯିବାର ଉଦ୍ଦେଶ୍ୟ ହେଉଛି ଭଗବାନଙ୍କର ମହିମା ବା ଗୁଣକୀର୍ତ୍ତନ କରିବାର ସୁଯୋଗ ପାଇବା। ଯଦିଓ ବର୍ତ୍ତମାନ ସମୟ ବଦଳି ଯାଇଛି, ତଥାପି ଆଜିକାଲି ମଧ୍ୟ ଭାରତର ଅନେକ ତୀର୍ଥସ୍ଥାନ ଅଛି। ଉଦାହରଣ ସ୍ୱରୂପ ମଥୁରା ଓ ବୃନ୍ଦାବନରେ ଯେଉଁଠାରେ ଆମମାନଙ୍କୁ ରହିବା କିଛି ସୁଯୋଗ ମିଳିଥିଲା। ପ୍ରତିଦିନ ଲୋକମାନେ ଅତି ପ୍ରତ୍ୟୁଷରୁ ଅର୍ଥାତ୍ ସକାଳ 4 ବେଳେ ଶଯ୍ୟା ତ୍ୟାଗ କରନ୍ତି ଏବଂ ରାତ୍ରି ପର୍ଯ୍ୟନ୍ତ ଜାଗ୍ରତ ରହି ଭଗବାନଙ୍କର ନାମ ଗୁଣ ଦଶ ଆଦି କୀର୍ତ୍ତନ କରିବାରେ ଲାଗିଥାନ୍ତି। ଏ ପ୍ରକାର ତୀର୍ଥସ୍ଥାନରେ ସୌନ୍ଦର୍ଯ୍ୟ ହେଉଛି ସ୍ୱତଃ ସେଠାରେ ବ୍ୟକ୍ତି ଭଗବାନଙ୍କ ଦିବ୍ୟ ଗୁଣ ଦଶ ସ୍ମରଣ କରେ। ତାଙ୍କର ନାମ ରୂପ ଦଶ ଗୁଣ ଲୀଳା ପାର୍ଶ୍ୱଦ ଆଦି ଭଗବାନଙ୍କର ଅଭିନ୍ନ ଅଟନ୍ତି ଏବଂ ସେଇଥିପାଇଁ ଭଗବାନଙ୍କର ମହିମା କୀର୍ତ୍ତନ କଲେ ଭଗବାନଙ୍କର ଆବିର୍ଭାବକୁ ଅନୁଭବ କରାଯାଏ। ଯେକୌଣସି ସମୟରେ କିମ୍ବା ଯେକୌଣସି ସ୍ଥାନରେ ଶୁଦ୍ଧ ଭଗବତ ଭକ୍ତଗଣ ଏକାଠି ହୁଅନ୍ତି ଏବଂ ଭଗବାନଙ୍କର ନାମ ଗୁଣ ଦଶ ଆଦି କୀର୍ତ୍ତନ କରନ୍ତି, ସେଠାରେ ଭଗବାନ ଅସୁନ୍ଦର ଭାବେ ଆବିର୍ଭୂତ ହୁଅନ୍ତି। ଭଗବାନ ନିଜେ କହିଛନ୍ତି ଯେ ଯେଉଁଠାରେ ତାଙ୍କର ଶୁଦ୍ଧ ଭକ୍ତଗଣ ତାଙ୍କର ନାମ ଗୁଣ ଦଶ ଲୀଳା କୀର୍ତ୍ତନ କରନ୍ତି ସେ ସେଠାରେ ସର୍ବଦା ଅବସ୍ଥାନ କରନ୍ତି। ଏପରି ଭାବରେ ଶ୍ରୀମଦ ଭାଗବତଙ୍କ ତୃତୀୟ ସ୍କନ୍ଧର ମେଦୁରଙ୍କ ପ୍ରଶ୍ନ ଶୀର୍ଷକ ପ୍ରଥମ ଅଧ୍ୟାୟର ଭକ୍ତି ବେଦାନ୍ତ ଭାଷ୍ୟ ସମାପ୍ତ ହେଲା। ଅନୁପସ୍ଥିତ ଆମର ମନ୍ଦିରର ପୂର୍ବତନ ଦକ୍ଷେଶ ପାଦ ପରାୟଣ ପ୍ରଭୁ, ଅନ୍ୟ ଭକ୍ତ ସଜନ ବୃନ୍ଦ ଏବଂ ମୃତ୍ୟୁ ବୃନ୍ଦ, ଆଜି ଏ ପୁରୁଷୋତ୍ତମ ମାସର ଏ ରବିବାର ଆମେ ଜଗନ୍ନାଥ ପ୍ରଭୁଙ୍କର ମହାସଭାରେ ଆୟୋଜନ କରାଯାଇଛି। ତେଣୁ ସର୍ବପ୍ରଥମେ ଆମେ ଶ୍ରୀ ଶ୍ରୀମଦ ଗୌରବନ୍ଧୁ ସ୍ୱାମୀ ସ୍ମୃତି ପରିଷଦ ତରଫରୁ ତାଙ୍କୁ ଧନ୍ୟବାଦ ଅର୍ପଣ କରୁଛୁ, ଯେହେତୁ ସେ ଆମକୁ ଏଇ ସତ୍ସଙ୍ଗର ସୁବିଧା ପ୍ରଦାନ କରିଛନ୍ତି। ଏଇ ଅବସରରେ ଆମେ ଯେଉଁ ଭାଗବତ କଥା କହୁଛେ, ଏଇ ତୃତୀୟ ସ୍କନ୍ଧ ପ୍ରଥମ ଅଧ୍ୟାୟ ଆଜିର ହେଉଛି ଅନ୍ତିମ ଶ୍ଳୋକ 45 ଶ୍ଳୋକ। ତେଣୁ ଏଇ 45 ଶ୍ଳୋକରେ ତୃତୀୟ ସ୍କନ୍ଧ ପ୍ରଥମରୁ ଚତୁର୍ଥ ଏ 4 ଅଧ୍ୟାୟରେ ବିଦୁର ଉଦ୍ଧବଙ୍କର ପ୍ରଶ୍ନ ଉତ୍ତର ରହିଛି। ବିଦୁର ଉଦ୍ଧବଙ୍କର ପ୍ରଶ୍ନ ଉତ୍ତର ଯେଉଁ ରହିଛି, ଏହି ପ୍ରଶ୍ନ ଉତ୍ତରରେ ଆମ ଶିଶୁ ରାଧାକୃଷ୍ଣ ସେ ମହାରାଜ କହନ୍ତି, ଏ ଟ୍ରେଲର ଆପଣମାନେ ସିନେମା ଦେଖୁଥିଲେ, ଯେଉଁମାନେ ଆଜିକାଲି ତ ଆମକୁ ସିନେମା ଦେଖା ବନ୍ଦ କରାଯାଇଛି, କିନ୍ତୁ ଯେଉଁମାନେ ସିନେମା ଦେଖୁଥିବେ ଜାଣିଥିବେ ତାଙ୍କ ଟ୍ରେଲର ଗୋଟେ ରହିଛି। ସେଇଭଳି ଭାବରେ ଭଗବାନଙ୍କର ଯେଉଁ ଦଶମ ସ୍କନ୍ଧରେ ଭଗବାନଙ୍କର ଲୀଳା ସବୁ ବର୍ଣ୍ଣନା କରାଯିବ, ତା ପୂର୍ବରୁ ଏଇ ତୃତୀୟ ସ୍କନ୍ଧ ଏଇ ଚତୁର୍ଥ 4 ଅଧ୍ୟାୟରେ ସେ ଟ୍ରେଲର ସବୁ ଆପଣ ଦେଖିବେ। ଭଗବାନଙ୍କର ଲୀଳା ଯେଉଁ ରହିଛି, 3 ଲୀଳା ରହିଛି ମୁଖ୍ୟତଃ, ବୃନ୍ଦାବନ ଲୀଳା, ମଥୁରା ଲୀଳା ଏବଂ ଦ୍ୱାରକା ଲୀଳା, ଏହି ଲୀଳାମାନଙ୍କ ବିଷୟରେ ସଂକ୍ଷେପରେ ବର୍ଣ୍ଣନା କରାଯିବ। ଉଦ୍ଧବ ଏସବୁ ଲୀଳାକୁ ସଂକ୍ଷେପରେ ବର୍ଣ୍ଣନା କରିବେ। ବର୍ତ୍ତମାନ ବିଦୁର ସବୁ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରୁଛନ୍ତି। ଆମର ଏହି ପ୍ରଶ୍ନ ଶୁଣିବାରେ ଆମର ପଳେଇଲା ଦଶ ମାସ। ତୃତୀୟ ସ୍କନ୍ଦ ପ୍ରଥମ ଅଧ୍ୟାୟରେ 45 ଯେଉଁ ଶ୍ଳୋକ ଅଛନ୍ତି ପାଖାପାଖି 10 ସପ୍ତାହ କି 11 ସପ୍ତାହ ପାଖାପାଖି ଆମର ବର୍ଷେ ପଳେଇଗଲା କେବଳ ପ୍ରଶ୍ନ ଶୁଣିବାରେ। ତାପରେ ଭଗବାନଙ୍କର ବିଷୟରେ ଯେଉଁ ଶୁଣିବା ଦ୍ୱିତୀୟରୁ ଚତୁର୍ଥ ଏଇ 4-3 ଅଧ୍ୟାୟରେ ଭଗବାନଙ୍କର ବିଭିନ୍ନ ଲୀଳା, ମଥୁରା ଲୀଳା, ବୃନ୍ଦାବନ ଲୀଳା ଏବଂ ଦ୍ୱାରକା ଲୀଳା ସଂକ୍ଷେପରେ ଆମେ ଶ୍ରବଣ କରିବା। ତେଣୁ ଏହି ଶ୍ଳୋକରେ ବିଦୁର ପଚାରୁଛନ୍ତି ମୈତ୍ରଙ୍କୁ ଉଦ୍ଧବଙ୍କୁ ଯେ ବିଭିନ୍ନ ଯାଦବମାନଙ୍କ ବିଷୟରେ, କୌରବମାନଙ୍କ ବିଷୟରେ, ଏମାନଙ୍କ ବିଷୟରେ ସବୁ ପ୍ରଶ୍ନ ପଚାରି ଅନ୍ତିମ ଶ୍ଳୋକରେ ସେ ପଚାରୁଛନ୍ତି ଭଗବାନଙ୍କ ବିଷୟରେ ବର୍ଣ୍ଣା ଭଗବାନଙ୍କ ବିଷୟରେ ପ୍ରଶ୍ନ କରିବା ପୂର୍ବରୁ ଭଗବାନଙ୍କ ବିଷୟରେ ସମ୍ୟକ ସୂଚନା ଦେଉଛନ୍ତି ଯେ ତସ୍ୟ ପ୍ରପନ୍ନା କ୍ଷୀରୋପ ପାଣା ଯେଉଁମାନେ ଭଗବାନଙ୍କୁ ଯୋଉ ରହିଛି ଯୋଉମାନେ ଭଗବାନଙ୍କୁ ବିଶ୍ୱାସ କରନ୍ତି ନାହିଁ ବା ତାଙ୍କର ଅସ୍ତିତ୍ୱକୁ ସ୍ୱୀକାର କରନ୍ତି ନାହିଁ ସେମାନଙ୍କ କଥା କ'ଣ କହିବା। ଯେଉଁମାନେ ସବୁଠାରୁ ଶ୍ରେଷ୍ଠ ବ୍ୟକ୍ତି, ଆମର ଥରେ ଏହି ପ୍ରସଙ୍ଗରେ ଥରେ ଭାଗବତ ପ୍ରବଚନରେ ଶ୍ରୀ ଶ୍ରୀମଦ ରାଧାକୃଷ୍ଣ ସ୍ୱାମୀ ମହାରାଜ କହୁଥିଲେ ଯଦି ଭୁବନେଶ୍ୱର ସହରରେ ଯେତେ କୁକୁର ଅଛନ୍ତି ସେମାନେ ଯଦି ବସି ଗୋଟେ ସଭା କରନ୍ତି, ମିଟିଂ କରନ୍ତି ଏବଂ ସେମାନେ ସେ ମିଟିଂରେ ପାସ୍ କରିବେ ଯେ ଭୁବନେଶ୍ୱର ସହରରେ କୌଣସି ସରକାର ନାହାନ୍ତି, କୌଣସି ପୌରପାଳିକା ନାହାନ୍ତି, କେହି ନିୟନ୍ତ୍ରଣକାରୀ ନାହାନ୍ତି, ତାହେଲେ ତାଙ୍କ କଥାରେ କ'ଣ ପ୍ରକୃତରେ ସେଇଟା ହବ କି? କେହି ସରକାର ନାହାନ୍ତି ନା ପୌରପାଳିକା ନାହାନ୍ତି। ତେଣୁ ସେହିଭଳି ଭାବରେ ଯେଉଁମାନେ ମୂର୍ଖ ବ୍ୟକ୍ତି ଚାରି ପ୍ରକାର ଯେଉଁମାନେ ନମାନ ଦୁଷ୍କୃତି ମୁଢ଼ା ପ୍ରପଦ୍ୟନ୍ତି ନରାଧମ ଏ ଦୁଷ୍କୃତି ଚାରି ପ୍ରକାର ଦୁଷ୍କୃତି ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କ ଦ୍ୱାରା ଏ ସଂସାର ଭରିକି ରହିଛି। ଅଧିକାଂଶ ଲୋକ ହେଉଛନ୍ତି ସେହି ଦୁଷ୍କୃତି ବ୍ୟକ୍ତି, ସେମାନେ ଭଗବାନଙ୍କୁ ଗ୍ରହଣ କରନ୍ତି ନାହିଁ, ଭଗବାନଙ୍କୁ ବିଶ୍ୱାସ କରନ୍ତି ନାହିଁ, ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। ଭଗବଦ୍ଗୀତା 7 ଅଧ୍ୟାୟରେ ଭଗବାନ ସୀତା କହିଛନ୍ତି ନମାନ ଦୁଷ୍କୃତି ମୁଢ଼ା ପ୍ରପଦ୍ୟନ୍ତି ନରାଧମ ମାୟା ପ୍ରୃତ ଜ୍ଞାନ ଆସୁରଂ ଭାବ ମାସିତା। ଚାରି ପ୍ରକାର ଦୁଷ୍କୃତି ବ୍ୟକ୍ତି ଯେଉଁମାନଙ୍କର କୌଣସି ସ୍ୱୀକୃତି ନାହିଁ, ଯେଉଁମାନଙ୍କର କୌଣସି ପୁଣ୍ୟ ନାହିଁ, ବିଭିନ୍ନ ପାପ କାର୍ଯ୍ୟରେ ଲିପ୍ତ ଅଛନ୍ତି, ସେମାନେ ଏ ଭଗବାନଙ୍କର ଗ୍ରହଣ କରନ୍ତି ନାହିଁ ବା ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। ତେଣୁ ସେମାନେ ଓ କିଏ କିଏ ନା ସେମାନେ ହେଉଛନ୍ତି ଚାରି ପ୍ରକାର ବ୍ୟକ୍ତି ବୋଲି ଭଗବଦ୍ଗୀତା 7 ଅଧ୍ୟାୟ ଭଗବାନ କହିଛନ୍ତି। ସେମାନେ ହେଉଛନ୍ତି ପ୍ରଥମ କ୍ୟାଟେଗୋରି ହେଉଛନ୍ତି ବୁଢ଼ା, ଯେଉଁମାନେ ମୂର୍ଖ ବ୍ୟକ୍ତି, ସେମାନେ ତ ଜାଣିବେ ନାହିଁ, ମୂର୍ଖ ବ୍ୟକ୍ତି ବହୁତ ଜିନିଷ ଜାଣନ୍ତି ନାହିଁ, ଯୋଗ୍ୟ ବ୍ୟକ୍ତି ବହୁତ ଜିନିଷ ଜାଣନ୍ତି କିନ୍ତୁ ମୂର୍ଖ ବ୍ୟକ୍ତି ସେମାନେ କିଛି ଜାଣିବେ ନାହିଁ। ତେଣୁ ସେମାନେ ଭଗବାନ ବିଷୟରେ ଜାଣିନାହାନ୍ତି, ଭଗବାନଙ୍କ ଶରଣରେ ଯାଉନାହାନ୍ତି। ତେଣୁ ଆଉ ଗୋଟେ କ୍ୟାଟେଗୋରି ହେଉଛନ୍ତି ନରାଧମ, ଯେଉଁ 4 ଲକ୍ଷ ପ୍ରକାର ମାନବ ଅଛନ୍ତି ତାଙ୍କ ଭିତରୁ ଯେଉଁମାନେ ଅଧମ ଶ୍ରେଣୀର ସେମାନେ ମଧ୍ୟ ଭଗବାନଙ୍କୁ ଗ୍ରହଣ କରନ୍ତି ନାହିଁ, ଭଗବାନଙ୍କୁ ଶରଣ ଯାଆନ୍ତି ନାହିଁ। ଏବଂ ଯଦି ପ୍ରଶ୍ନ ଉଠିବ ଯଦି ମୂର୍ଖମାନେ ଯାଆନ୍ତି ନା ଜାଣନ୍ତି ନାହିଁ ଭଗବାନଙ୍କ ବିଷୟରେ, ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ, ତାହେଲେ ଅନ୍ତତଃ ପକ୍ଷେ ଯେଉଁମାନେ ବିଦ୍ୱାନ ବ୍ୟକ୍ତି, ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ତ ଯିବା କଥା, ସେମାନେ କାହିଁ ଯାଉନାହାନ୍ତି? ସେମାନେ ହେଉଛନ୍ତି ମାୟା ଅପୌରୁକ ଜ୍ଞାନ, ଯେମିତି ଆମର ବୈଜ୍ଞାନିକମାନେ ବା ଅନ୍ୟାନ୍ୟ ବୁଦ୍ଧିଜୀବୀମାନେ ଅଛନ୍ତି ଯେଉଁମାନେ ଭଗବାନଙ୍କୁ ଗ୍ରହଣ କରନ୍ତି ନାହିଁ। ତେଣୁ ଭଗବାନ କହୁଛନ୍ତି ତାଙ୍କର ଯେଉଁ ଜ୍ଞାନ ରହିଛି ସେ ଜ୍ଞାନଟା ମାୟା ଦ୍ୱାରା ଅପହରଣ ହୋଇଯାଇଛି। ସେ ମାୟାର ଯେଉଁ ସତ୍ଵ ରଜ ତମ ତ୍ରିଗୁଣର କାର୍ଯ୍ୟ ମାୟା, ଏଇ ମାୟା ଦ୍ୱାରା ତାଙ୍କର ଜ୍ଞାନଟି ଅପହରଣ ହୋଇଯାଇଛି, ଯେଉଁଥିପାଇଁ ସେ ଭଗବାନଙ୍କୁ ଗ୍ରହଣ କରିନାହାନ୍ତି। ଏବଂ ଆଉ ଗୋଟେ କ୍ୟାଟେଗୋରି ହେଉଛନ୍ତି ଯେଉଁମାନେ ଅସୁର ଭାବ ସମ୍ପନ୍ନ, ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି, ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନେ ସେମାନେ ଭଗବାନଙ୍କୁ ଗ୍ରହଣ କରିବେ ନାହିଁ। କିନ୍ତୁ ଯେଉଁମାନେ ଏଇ 4 ପ୍ରକାର କ୍ୟାଟେଗୋରି ହେଉଛନ୍ତି ଦୁଷ୍କୃତିବାନ ପୁରୁଷ, କିନ୍ତୁ ଏମାନଙ୍କ ଛଡ଼ା ଏମାନଙ୍କ ବାଦେ ତାଙ୍କ ବିପରୀତ ଅଛନ୍ତି ସୁକୃତିନ, ଯେଉଁମାନେ ବହୁତ ପୁଣ୍ୟକର୍ମ କରିଛନ୍ତି, ସେମାନଙ୍କୁ ମଧ୍ୟ 4 ଭାଗରେ ବିଭକ୍ତ କରାଯାଉଛି। ସେମାନେ ସମସ୍ତେ ଭଗବାନଙ୍କ ଶରଣରେ ଯାଆନ୍ତି, ସେମାନେ ସମସ୍ତେ ଭଗବାନଙ୍କ ନାମ ଗ୍ରହଣ କରନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ,
हरे राम हरे राम 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 हरे।
चतुर्विधा वदन्ति मां जनास कृतिनोर्जुन आत्त जिज्ञास रक्षार्थी ज्ञानी च भरतस्व। ये चारि प्रकार व्यक्ति जमाने सुकृतिवान जमाने पुण्यवान आज एठार जमाने उपस्थित अच्छा समस्त सुकृतिन समस्त पुण्यवान व्यक्ति जोजनाई से माने भगवान कथा श्रवण कर तेणु ये माने जो सुकृतिवान पुरुष अच्छा पशु मान मनुष्य अच्छा से पुणी चारि भाग विभक्त कर आरती आरती कहते दुख से पड़ती दुख असुविधा पड़ती ए भौतिक जगत हूँ विभिन्न प्रकार असुविधा रही सब असुविधा रही किसी मस ते जो भूमिकंप है भूमिकंप बहुत लोग नेपाल बहुत लोग मृत्युवरण कले भाव अनेक दुख विपद सब रही कि विपद पड़े जो मैंने भगवान शरण नि भगवान प्रार्थना करती से सुकृतिवान पुरुष जो मैंने दुष्कृतिवान पुरुष से विपद पड़े भगवान को शरण नि जानते भगवान नहांती कौन शरण ने तेणु जो मैंने दुखे पड़ी भगवान शरण जाती भगवान प्रार्थना करती आहे नील शैल प्रबल मत मरण मुआरत नळी नीव नको तारा धरण आहे नील शैल गज राज चिंता कोला सारी गोरा जड़े ना चक्र पेशी मक्र नासी उदाली जाओ पाकोन आहे नील शरीर तमाम तो अनेक विपद पड़ी ये भाव भगवान को शरण नियंती किंतु आमर विशेष भाव में यही उदाहरण दिया जाए जे गजराज जे कि बहुत दुख पड़े हजार वर्ष धरी कुंभीर मान सहित युद्ध कर अंतिम से आउसी उपाय पाइले बचार जीवन आशा पाइले ना समस्त उपाय जो फेल है जो समस्त उपाय विफल होगा से भगवान का शरण ने भगवान को प्रार्थना कले पूर्व जन्म से थे इंद्रदुम्न महाराज थे बहुत उन्नत स्तर जाइले भक्ति मलय पर्वत से भगवान आराधना करुले कि कौनसी कारण अगस्त ऋषि से अभिशाप प्रदान करते जो से हाथी जन्म पाई गजराज गजराज अर्थ हूँ गज कहले मूर्ख मूर्ख को गज बोली कहुए गजमूर्ख बोली कहुए एत मूर्ख हो कि भगवान कृपार जेहेतु से पूर्व जन्म भगवान आराधना करते से भगवान पूर्व जन्म स्मृति प्रदान कले जो से जो पूर्व जन्म जो भगवान को स्तुति करते स्तुति को सब से आवृत्ति कले अंतिम भगवान से आवृत्ति कर भगवान प्रार्थना करगवान से आविर्भाव होती भागवतम अष्टम स्कंध चतुर्थ अध्याय वर्णना कर सो अंतरस्य उर्वरेण गृहित आर्तो दुष्ट्वा गरुत्मति हरि उपाद चक्रम उत्कीप सांबुजकरम महापृच्छा नारायण कुलगुरु भगवान नमस्ते। हजार वर्ष धरी युद्ध करी जो तार शरीर में कौन शक्ति ना ये बहुत दुर्बल अवस्था पहुंच जाइए से ही समय से भगवान को आराधना करो अंतरस्य उर्वरेण गृहित आर्त भागवत अष्टम चतुर्थ अध्याय सुखदेव गोस्वामी वर्णना करर्त अवस्था पड़ी से जो जल मध्य सरस मध्य जो रही गोटे सरोवर था सरोवर में बहुत से जो कुंभीर द्वारा आक्रांत हो भगवान को प्रार्थना कलापर भगवान को आकाश रे उपाद चक्रम भगवान दर्शन करसंती गरुड़ पृष्ठ भगवान उपस्थित होती चतुर्भुज मूर्ति धारण करसंती हाथ में विशेष भाव में से देखुंत उपाद चक्र जो चक्र गुणमान करुन्नीत हो सुदर्शन चक्र से सुदर्शन चक्र देखी से उत्कीप सांबुजकरम वीर माओ पृथ्वीराज से जो जल रे जो गोटे अंबुज रही जो पद्म रही से पद्म को निज सुंदर तोड़ी भगवान को देखे से डाकुंट नारायण क्षीरगुरु भगवान नमस्ते। हे नारायण हे क्षीरगुरु हे भगवान मुझे नमस्कार करेणु भगवान ये गजराज दुखरे एत आकुित आकुल हृदय हो गले से जो गरुड़ पुष्प डेई पड़े डेई पड़ी से समुद्र से जो सरोवर उपर आसी से हाथी को तार सुंड को धरिकी नहीं गले टाणी नहीं गले कूल को नहीं गले चक्र कुंभीर को कौन ताकू निधन करी
ବଜକୁ ଉଦ୍ଧାର କଲେ। ଏଇଭଳି ଭାବରେ ଅନେକ ଉଦାହରଣ ରହିଛି ସାରଭବଙ୍କର ଏଇ ଯେଉଁ ସଙ୍ଗୀତ ରହିଛି, ଏ ସାରଭବ ସଙ୍ଗୀତରେ ବହୁତ ଭକ୍ତମାନଙ୍କର ଉଦାହରଣ ଦିଆଯାଇଛି, ଯେଉଁମାନେ ବିପଦରେ ପଡ଼ି ଭଗବାନଙ୍କୁ ଡାକିଛନ୍ତି ଏବଂ ଭଗବାନ ତାଙ୍କୁ ରକ୍ଷା କରିଛନ୍ତି। ତେଣୁ ସେଇଭଳି ଭାବରେ ଆର୍ତ୍ତ ଜିଜ୍ଞାସୁ, ଯେଉଁମାନେ ଜିଜ୍ଞାସୁ, ଯେଉଁମାନେ ଜାଣିବା ପାଇଁ ଚାହୁଁଛନ୍ତି ଭଗବାନଙ୍କ ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି, ସେମାନଙ୍କ ପ୍ରକୃତରେ ମାନବ ଜନ୍ମ ଆରମ୍ଭ ହେଇଛି ବୋଲି କୁହାଯାଉଛି। ଅର୍ଥାତ୍ ବ୍ରହ୍ମ ଜିଜ୍ଞାସା, ପ୍ରକୃତରେ ସେଇମାନଙ୍କର ମାନବ ଜନ୍ମ ଆରମ୍ଭ ହେଇଛି ଯେଉଁମାନେ ଏଇ ବ୍ରହ୍ମ ଜିଜ୍ଞାସା କରୁଛନ୍ତି। ଆମର ବହୁତ ଲୋକ ବହୁତ ପ୍ରକାର ଜିଜ୍ଞାସା କରୁଛନ୍ତି, ଆମର ରହିଛି ଟିଭିରେ ଦେଖାଯାଉଛି କୌନ ବନେଗା କରୋଡ଼ପତି, ଏବେ ବାହାରିଥିଲା ଆଇଏଏସ୍ ପାସ୍ କରିଛନ୍ତି, ବହୁତ ବିଭିନ୍ନ ପ୍ରକାର ସବୁ ବହୁତ ଲୋକ ଓଡ଼ିଶାର ଲୋକମାନେ ମଧ୍ୟ ବହୁତ ଆଇଏଏସ୍ ପାସ୍ କରିଛନ୍ତି। ବହୁତ ଜିଜ୍ଞାସା କରିକି ସେମାନେ ସବୁ ଯେଉଁ ବିଭିନ୍ନ କ୍ୱେଶ୍ଚିନ୍ ହେଇଥିଲା ସେ କ୍ୱେଶ୍ଚିନ୍ ଆନ୍ସର୍ ଦେଇକରି ସେ ଆଇଏଏସ୍ ପାଇଛନ୍ତି। କିନ୍ତୁ ଯେତେ ଜିଜ୍ଞାସା କଲେ ମଧ୍ୟ ଯଦି ସେ ବ୍ରହ୍ମ ଜିଜ୍ଞାସା କରୁନାହାନ୍ତି, ପ୍ରକୃତ ତାଙ୍କ ମାନବ ଜନ୍ମ ଆରମ୍ଭ ହେଇନାହିଁ ବୋଲି ବୁଝିବାକୁ ପଡ଼ିବ। ସେଥିପାଇଁ ବ୍ରହ୍ମସୂତ୍ରରେ ଯେଉଁ ବ୍ୟାସଦେବ ସମସ୍ତ ବୈଦିକ ଶାସ୍ତ୍ର ରଚନା କରି ଅନ୍ତିମରେ ଯେଉଁ ବ୍ରହ୍ମସୂତ୍ର ରଚନା କଲେ, ସେ ବ୍ରହ୍ମସୂତ୍ରର ପ୍ରଥମ ସୂତ୍ର ହେଉଛି ଅର୍ଥାତ୍ ବ୍ରହ୍ମ ଜିଜ୍ଞାସା। ଯେତେ ବଡ଼ ଉନ୍ନତ ବ୍ୟକ୍ତି ହୁଅନ୍ତୁ ନା କାହିଁକି, ଯଦି ସେ ବ୍ରହ୍ମ ଜିଜ୍ଞାସା କରୁନାହାନ୍ତି ତାହେଲେ ତାଙ୍କର ମାନବ ଜନ୍ମ ଆରମ୍ଭ ହେଇନାହିଁ, ତାଙ୍କର ସେମାନେ ପଶୁ ସ୍ତରରେ ଅଛନ୍ତି। ଆମେ ସଂକ୍ଷେପରେ କହିବା କାରଣ ଆମର ପ୍ରଭୁ ମଧ୍ୟ କିଛି କହିବେ, ଆମ ଅଧଘଣ୍ଟା ଭିତରେ କଥା ସାରିବା, ତେଣୁ ଆମେ ବିସ୍ତାର କରିବାନି। ଏଇ ଯେଉଁ ରହିଛି ଯେଉଁମାନେ କୁହାଯାଇଛି ଆହାର ନିଦ୍ରା ଭୟ ମୈଥୁନମ୍ ଚ ସମାନଙ୍ଗ ଏତତ୍ ପଶୁମି ନରାଣାମ ଧର୍ମଙ୍ଗ ଅଧିକ ବିଶେଷ ଧର୍ମଣ ହିନା ପଶୁବି ସମାନ। ଯେଉଁମାନେ ବହୁତ ଉନ୍ନତ ସ୍ତରରେ ଅଛନ୍ତି, ସୋବିଟ ବିରାହ ଅସ୍ତ୍ର ଖରେଇ ସଂସ୍କୃତ ପୁରୁଷ ପଶୁ ବୋଲି କୁହାଯାଇଛି। ନ ତତ୍ କର୍ଣ୍ଣପ୍ରତ ପେତୋ ଯାହାତୁ ନାମ ଗଦାଗ୍ର ଭାଗବତମ ତୃତୀୟ ସ୍କନ୍ଧ ତୃତୀୟ ଅଧ୍ୟାୟରେ ସ୍ୱର୍ଣ୍ଣକାଜି ଋଷିମାନେ କଥା କହିଛନ୍ତି, ଚାରି ପ୍ରକାର ପଶୁଙ୍କ ସହିତ ତୁଳନା କରିଛନ୍ତି ସେ ମନୁଷ୍ୟମାନଙ୍କୁ। ସୋ କହିଲେ କୁକୁର, ଯେଉଁମାନେ କୁକୁରର ଉଦାହରଣ କାହିଁକି ଦିଆଯାଇଛି ନା, ଏଇ ଯେଉଁ ଆମର ଏଇ ଗଳି ରହିଛି, ଏ ଗଳିକୁ ଯଦି ଅନ୍ୟ ଲୋକ କିଏ ବାହାର ଲୋକ ଆସିଗଲା ସେ କୁକୁର ଭୋଗିବ, ତାର ଉଦ୍ଦେଶ୍ୟ ହେଉଛି ଇଏ ଗଳିଟା ହେଉଛି ମୋର, ମୁଁ ଏଠିକାର ମାଲିକ, ତମେ କାହିଁକି ଏଠିକି ଆସିଲ। ବିଟ ବ୍ୟବହାର କହିଲେ ଯେଉଁମାନେ ବିଷ୍ଠାବଜି ସୁକର, ବିଷ୍ଠାବଜି ସୁକର ବିଷ୍ଠା ଖାଇବା ପାଇଁ ମଧ୍ୟ ପଶ୍ଚାତପଦ ହେଉନାହିଁ, ତେଣୁ ଏବଂ ତାର ମଧ୍ୟ ଯେଉଁ ଯୌନ ସଂଗ୍ରହ କରୁଛି ସେ ତା ଦେହରେ କୌଣସି ରିଷ୍ଟ୍ରିକ୍ସନ୍ ନାହିଁ। ଏଇଭଳି ଭାବରେ ମାନବ ସେଇ ସ୍ତରରେ ଅଛନ୍ତି। ସୋ ବିଟ ବରାହ ଓଷ୍ଟ କହିଲେ ଓଟ, କହିଲେ କହିଲେ ଓଟ ଯିଏ ମରୁଭୂମିରେ ଯିଏ କଣ୍ଟାଯୁକ୍ତ ପତ୍ର ଖାଇକିରି କଣ୍ଟାଯୁକ୍ତ ପତ୍ର ଖାଇକିରି ଆନନ୍ଦ ପ୍ରାପ୍ତ ହୁଅନ୍ତି, ଏ କଣ୍ଟାଯୁକ୍ତ ପତ୍ରରେ ଯେତେବେଳେ ସେ ଖାଉଛି ତାର ପାଟିରୁ ରକ୍ତ ବାହାରୁଛି, କିନ୍ତୁ ସେ ରକ୍ତ ବି ସେ ଖାଇକିରି ଆନନ୍ଦ ପ୍ରାପ୍ତ ହେଉଛି। ଏବଂ ଖରେଇ କହିଲେ ଗଧ, ଯେଉଁମାନେ ମାଲିକର ବୋଝ ବୁହାଉଛନ୍ତି, ଜୀବନ ସାରା ମାଲିକ ବୋଝ ବୁହାଇକିରି ତାଙ୍କ ଜୀବନ ଚାଲିଯାଉଛି, ସେଇଭଳି ଭାବରେ ଏଇ ଯେଉଁ ମାନେ ଅତ୍ୟନ୍ତ ଉନ୍ନତ ସ୍ତରରେ ଥିଲେ ମଧ୍ୟ ଯାହାଙ୍କର କର୍ଣ୍ଣରେ ଯାହାଙ୍କର ଜୁହାରେ ଭଗବାନଙ୍କ ନାମ ଉଚ୍ଚାରିତ ହେଉନାହିଁ, ସେମାନେ ଏଇ ଚାରୋଟି ପଶୁ ସହିତ ଭାଗବତର ଦ୍ୱିତୀୟ ସ୍କନ୍ଧ ତୃତୀୟ ଅଧ୍ୟାୟରେ ସ୍ୱର୍ଣ୍ଣକାଳୀ ଋଷି ବର୍ଣ୍ଣନା କରିଛନ୍ତି। ସ୍ୱର୍ବିଟ ବରା ଅବସ୍ଥା ଖରେଇ ସଂସ୍କୃତ ପୁରୁଷ ପଶୁ ସଂସ୍କୃତ, ସେମାନେ ଅନ୍ୟମାନେ ତାଙ୍କୁ ପୂଜା କରୁଛନ୍ତି ବା ତାଙ୍କୁ କ'ଣ ତାଙ୍କୁ ବହୁତ ପ୍ରଶଂସା କରୁଛନ୍ତି, କିନ୍ତୁ ସେମାନେ ପୁରୁଷ ପଶୁ, ଯଦିଓ ସେମାନେ ପୁରୁଷ। ଆମର ଶ୍ରୀମନ୍ ଗୌରବନ୍ଦ ସାହି ମହାରାଜ କହନ୍ତି, ଲାଞ୍ଜ ଏବଂ ବିଷାଣୁ ଭିନ୍ନ ପୁଚ୍ଛ ଏବଂ ବିଷାଣୁ ଭିନ୍ନ ପଶୁ, ସିଏ ମନୁଷ୍ୟ ଯଦିଓ ତାର ପଶୁର ପୁଚ୍ଛ ଅଛି ଏବଂ ବିଷାଣୁ ବା ସିଂହ ଅଛି, କିନ୍ତୁ ମନୁଷ୍ୟର ସେସବୁ ନାହିଁ, କିନ୍ତୁ ନଥିଲେ ମଧ୍ୟ ହି ଇଜ୍ ଆଜ୍ ଗୁଡ୍ ଆଜ୍ ଆନ୍ ଆନିମଲ୍। ତେଣୁ ସୋବିଟ ବରାବସ୍ତ୍ର ଖରେ ସଂସ୍କୃତ ପୁରୁଷ ପଶୁ ନଜତ କର୍ଣ୍ଣପଥ ପେତ ଯାହାକୁ ନାମ ଗଦାଗ୍ରଜ, ଗଦାଗ୍ରଜ ଯେ ଭଗବାନ କୃଷ୍ଣଙ୍କର ନାମ ଯାହାର ଜୁହାରେ ଉଚ୍ଚାରଣ ହେଉନାହିଁ ସେ ସେଇ ପଶୁ ସ୍ତରରେ ଅଛି। ତେଣୁ ଏଇଭଳି ଭାବରେ ଯେଉଁ ରହିଛି ଯେଉଁମାନେ ଭଗବାନଙ୍କର ଭଜନ କରନ୍ତି ସେମାନେ ପ୍ରକୃତରେ ତାଙ୍କର ଜିଜ୍ଞାସୁ ବ୍ୟକ୍ତି, ଯେଉଁମାନେ ଜିଜ୍ଞାସା କରୁଛନ୍ତି ଭଗବାନଙ୍କ ବିଷୟରେ ସେମାନେ ପ୍ରକୃତରେ ସୁକୃତିବାନ ପୁରୁଷ, ଯେଉଁଥିପାଇଁ ସେ ଭଗବାନଙ୍କ ବିଷୟରେ ଜିଜ୍ଞାସା କରୁଛନ୍ତି, ବ୍ରହ୍ମ ଜିଜ୍ଞାସା କରୁଛନ୍ତି। ତେଣୁ ଆର୍ଥ ଜିଜ୍ଞାସୁ ଅର୍ଥାର୍ଥୀ, ଅର୍ଥ ଆବଶ୍ୟକତା ଯେଉଁମାନଙ୍କ ସମସ୍ତଙ୍କର ଅର୍ଥ ଆବଶ୍ୟକତା ରହୁଛି, କିନ୍ତୁ ଯେଉଁମାନେ ଅର୍ଥ ଆବଶ୍ୟକତା ପାଇଁ ଭଗବାନଙ୍କ ଶରଣରେ ଯାଉଛନ୍ତି, ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି, ଯେଭଳି ଧ୍ରୁବ ମହାରାଜ କରିଥିଲେ, ଛଅ ମାସ ଭଗବାନଙ୍କ ଆରାଧନା କରି ଅନ୍ତିମରେ ସେ ଭଗବାନଙ୍କୁ ପ୍ରାପ୍ତ ହେଲେ ଏବଂ ଭଗବାନ ତାଙ୍କୁ ଗୋଟେ ଲୋକ ପ୍ରଦାନ କଲେ, ଧ୍ରୁବ ଲୋକ। ଧ୍ରୁବ ଯେ କି ପାଞ୍ଚ ବର୍ଷର ବାଳକ, ଆମର ଏଠି ବହୁତ ପାଞ୍ଚ ବର୍ଷ ପିଲାମାନେ ବି ଅଛନ୍ତି, କିନ୍ତୁ ପାଞ୍ଚ ବର୍ଷ ବାଳକ ହେଲେ ମଧ୍ୟ ସେ ତାଙ୍କ ବିମାତାଙ୍କ କଥାରେ ଏଭଳି କ୍ଷୁବ୍ଧ ହେଇଯାଇଥିଲେ ଯେ ସେ ଭଗବାନଙ୍କୁ ତାଙ୍କର ମା କହିଲେ, ତମେ ତମର ଯେଉଁ ମନସ୍କାମନା ରହିଛି ତମ ପିତାଙ୍କ କୋଳରେ ବସିବା ପାଇଁ ଚାହୁଁଛ, ସେ ମନସ୍କାମନା ପୂର୍ଣ୍ଣ ହେବ ଯଦି ତମେ ଭଗବାନଙ୍କ ଶରଣରେ ଯିବ। ତେଣୁ ସେ ପଚାରିଲେ ଭଗବାନ କେଉଁଠି ଅଛନ୍ତି, ତାଙ୍କର ମା ଯିଏକି ସୁନୀତି ସେ କହିଲେ ମୁଁ ତ ଜାଣିନି ଭଗବାନ କୋଉଠି ଅଛନ୍ତି, କିନ୍ତୁ ମୁଁ ଜାଣିଛି ଯେ ମୁନି ଋଷିମାନେ ଭଗବାନ ପ୍ରାପ୍ତ ହେବା ପାଇଁ ବଣ ଜଙ୍ଗଲକୁ ଯାଇ ଭଗବାନଙ୍କର ଆରାଧନା କରନ୍ତି। ତେଣୁ ସେ 5 ବର୍ଷର ବାଳକ ହେଇକି ମଧ୍ୟ ସେ ତାଙ୍କର ଉତ୍ତାନପାଦ ତାଙ୍କ ପିତା ଉତ୍ତାନପାଦଙ୍କର ସାମ୍ରାଜ୍ୟକୁ ତ୍ୟାଗ କରି ସେ ଯାଇଛନ୍ତି ବଣ ବୃନ୍ଦାବନ ଅଭିମୁଖ ଯାତ୍ରା କରୁଛନ୍ତି ଏବଂ ନାରଦ ମୁନି ତାଙ୍କର ବାଟରେ ଦେଖା ହେଇଛନ୍ତି ଏବଂ ସେ ମଧ୍ୟ ତାଙ୍କୁ ପରୀକ୍ଷା କରି ଅନ୍ତିମରେ କହିଲେ ତୁମେ ଯଦି ଭଗବାନଙ୍କର ଶରଣ ନେବା ପାଇଁ ଚାହୁଁଛ ତାହେଲେ ତୁମର ସମସ୍ତ ମନସ୍କାମନା ପୂରଣ ହେବ। ତେଣୁ ସେ ଯେଉଁ ରହିଛି ମହାବନରେ ଯେଉଁ ରହିଛି ଧ୍ରୁବ ଟିଲା ସେଇ ଧ୍ରୁବ ଟିଲାରେ 6 ମାସ ରହିକିରି ଭଗବାନଙ୍କ ତପସ୍ୟା କରି ଭଗବାନ ପାଇଁ ତପସ୍ୟା କରି ଭଗବାନ ସେ ପ୍ରାପ୍ତ ହେଇଥିଲେ ମଧୁବନ ମହାବନ ମହାବନରେ ସେ ମଧୁବନ ରହିଛି। ତେଣୁ ସେଇ ମଧୁବନରେ 6 ମାସ ରହି ତପସ୍ୟା କରି ସେ ଭଗବାନ ପ୍ରାପ୍ତ ହେଇଥିଲେ। ତେଣୁ ଏଇଭଳି ଯେଉଁମାନେ ଅର୍ଥ ଆବଶ୍ୟକ କରୁଛନ୍ତି ସେମାନେ ମଧ୍ୟ ଯଦି ଭଗବାନଙ୍କ ଶରଣରେ ଯାଆନ୍ତି ତାହେଲେ ତାଙ୍କର ଅର୍ଥ କାମନା ମଧ୍ୟ ପୂରଣ ହେବ। ତେଣୁ ସେଇଭଳି ଭାବରେ ଆର୍ଥ ଜିଜ୍ଞାସୁ ଅର୍ଥାତ୍ ଜ୍ଞାନୀ ଯେଉଁମାନେ ଜ୍ଞାନ ଅନ୍ୱେଷଣ କରୁଛନ୍ତି ଯେଉଁମାନେ ବହୁତ ବଡ଼ ଜ୍ଞାନୀ ବୋଲି କହୁଛନ୍ତି ବହୁନାମ ଜନ୍ମ ନାମନ୍ତେ ଜ୍ଞାନବାନ ମାନ ପ୍ରବର୍ତ୍ତେ ବାସୁଦେବ ସର୍ବମିତି ସ ମହାତ୍ମା ସୁଦୁର୍ଲଭ। ଯେଉଁମାନେ ଜ୍ଞାନ ମାର୍ଗରେ ଅଗ୍ରସର ହେଉଛନ୍ତି ସେମାନେ ଯଦି ଅନ୍ତିମରେ ଭଗବାନ ବାସୁଦେବଙ୍କ ପାଖରେ ପହଞ୍ଚିବେ ଭଗବାନ ବାସୁଦେବଙ୍କୁ ଜାଣିବେ ସିଏ ହେଉଛନ୍ତି ସବୁକିଛିର କାରଣ ସର୍ବକାରଣ କାରଣ ତାହେଲେ ସେ ତାକୁ ମହାତ୍ମା ବୋଲି କୁହାଯିବ। ତେଣୁ ଏହିଭଳି ଭାବରେ ଯେଉଁମାନେ ସାଧାରଣ ଲୋକମାନଙ୍କ ଭିତରେ ଏଇ ଯେଉଁ 4 ପ୍ରକାର ବ୍ୟକ୍ତି ଅଛନ୍ତି ଯେଉଁମାନେ ସୁକୃତିବାନ ପୁରୁଷ ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ଏବଂ ଯେଉଁମାନେ ଶ୍ରେଷ୍ଠ ବ୍ୟକ୍ତି ରହିଛନ୍ତି ଲୋକପାଳ ଲୋକପାଳ କହିଲେ ଆମକୁ ଯେଉଁମାନେ ପାଳନ କରୁଛନ୍ତି ସୂର୍ଯ୍ୟ ଦେବତା ଆମକୁ ଆଲୋକ ପ୍ରଦାନ କରୁଛନ୍ତି ବାୟୁ ଦେବତା ଆମକୁ ନିଶ୍ୱାସ ପ୍ରଦାନ କରୁଛନ୍ତି ମାନେ ବାୟୁ ପ୍ରଦାନ କରୁଛନ୍ତି ଯେଉଁ ବାୟୁ ପ୍ରାପ୍ତ ହେଇକି ଆମେ ଶୋଇପଡ଼ିଥିଲେ ମଧ୍ୟ ଆମେ ନିଶ୍ୱାସ ଚାଲୁଛି ଯେଉଁଥିରେ ଆମେ ଜୀବନ ଧାରଣ କରୁଛେ ଇନ୍ଦ୍ର ଦେବତା ଆମକୁ ବର୍ଷା କରୁଛନ୍ତି ଆମ ବର୍ତ୍ତମାନ ଦରକାର ହେଉଛି ବର୍ଷା ନ ହେଉ ବର୍ଷା କଥା ହେଇପାରିବ ନାହିଁ ତେଣୁ ଇନ୍ଦ୍ର ଦେବତା ଆମକୁ କୃପା କରନ୍ତୁ ଆମେ ବର୍ତ୍ତମାନ ବର୍ଷା ନ ହେଉ ଆମର ମାତାଜୀ ସେଦିନ ଭାରି ଚିନ୍ତିତ ଥିଲେ ଯଦି ବର୍ଷା ହେଇଯିବ କ'ଣ ହେବ ଯାହା ହେଉ ଭଗବାନ କୃପାରୁ ପାଗ ଅନୁକୂଳ ରହିଛି ଆମ କଥା ପ୍ରସଙ୍ଗ ଚାଲିଛି। ତେଣୁ ଏଇଭଳି ଭାବରେ ସମସ୍ତ ଦେବତାମାନେ ଆମର ଯାହା ଯାହା ଆବଶ୍ୟକତା ସବୁ ପୂରଣ କରୁଛନ୍ତି ଲୋକପାଳ ଲୋକମାନଙ୍କୁ ସେ ପାଳନ କରୁଛନ୍ତି ଯେଉଁ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ର ମରୁତ ସ୍ତୁନନ୍ତି ଦିବ୍ୟ ସ୍ତବେଇ ଏଇ ଲୋକପାଳମାନେ ଭଗବାନଙ୍କ ଆରାଧନା କରୁଛନ୍ତି ବ୍ରହ୍ମା ଭଗବାନଙ୍କ ଆରାଧନା କରୁଛନ୍ତି ଯେଉଁ ବ୍ରହ୍ମା ବରୁଣ ବରୁଣ ଯିଏକି ସମଗ୍ର ଜଳର ସେ ହେଉଛି ଦେବତା ଜଳ ଦେବତା ସିଏ ହେଉଛନ୍ତି ବରୁଣ ସିଏ ମଧ୍ୟ ଭଗବାନଙ୍କ ଆରାଧନା କରୁଛନ୍ତି ତାଙ୍କର କନ୍ୟାଙ୍କୁ ସେ ଭଗବାନଙ୍କୁ ବ୍ୟବହାର ଦେଇଛନ୍ତି ଲକ୍ଷ୍ମୀଦେବୀଙ୍କୁ ଭଗବାନଙ୍କୁ ପ୍ରଦାନ କରିଛନ୍ତି ଇନ୍ଦ୍ର ଯିଏକି ସମୟ ସବୁ ଯେତେ ବିଭିନ୍ନ ଅସୁରମାନଙ୍କ ଦ୍ୱାରା ଆକ୍ରାନ୍ତ ହେଇକିରି ଭଗବାନଙ୍କ ଶରଣରେ ଯାଆନ୍ତି ଏବଂ ଭଗବାନ ଆସି ତାଙ୍କୁ ଯୁଗ ଯୁଗରେ ରକ୍ଷା କରନ୍ତି ଏହିଭଳି ଭାବରେ ସମସ୍ତ ଲୋକପାଳମାନେ ସେଇ ଭଗବାନଙ୍କ ଶରଣରେ ଯାଇଛନ୍ତି ଯେଉଁ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ର ମରୁତ ରୁଦ୍ର ଶିବଜୀ କେତେ ଜଣ ଭାବନ୍ତି ଶିବଜୀ ହେଉଛନ୍ତି ଭଗବାନ କିନ୍ତୁ ଶିବଜୀ ଭଗବାନ ହେଲେ ମଧ୍ୟ ସିଏ ମଧ୍ୟ ଭଗବାନ କୃଷ୍ଣଙ୍କର ଭଗବାନ ବିଷ୍ଣୁଙ୍କର ଶରଣରେ ଯାଇଛନ୍ତି ଭଗବାନ ବିଷ୍ଣୁଙ୍କର ପ୍ରାର୍ଥନା କରୁଛନ୍ତି ସେ ବହୁତ କଥା ରହିଛି କିନ୍ତୁ ଆମ ସଂକ୍ଷେପ ସମୟରେ ଆମେ ଏଇ ଆଲୋଚନା କରିପାରିବା ନାହିଁ। ଏଇଭଳି ଭାବରେ ମରୁତ ଯିଏକି ମରୁତ ହେଉଛନ୍ତି ଏଇ ବାୟୁ ଦେବତା ଏମାନେ ସମସ୍ତେ ଲୋକପାଳମାନେ ସମସ୍ତେ ଭଗବାନଙ୍କ ଶରଣରେ ଯାଇଛନ୍ତି ଆଉ କ୍ଷୁଦ୍ର ଆମ ଭଳି କ୍ଷୁଦ୍ର ଜୀବଙ୍କ କଥା କ'ଣ କହିବା ତେଣୁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ନିଶ୍ଚିତ ଭାବରେ ଭଗବାନଙ୍କ ଶରଣରେ ଯିବେ। ତେଣୁ ବିଦୁର ବର୍ତ୍ତମାନ କହୁଛନ୍ତି ଉଦ୍ଧବଙ୍କୁ ତସ୍ୟ ପ୍ରପନ୍ନା ଲୋକପାହାଣା ଅବସ୍ଥିତାନା ଅନୁଶାସନ ସିଏ ଭଗବାନଙ୍କର ଅନୁଶାସନ ଭଗବାନଙ୍କର ଆଜ୍ଞାରେ ସବୁକିଛି ଚାଲୁଛି ସବୁ ସମସ୍ତେ ଭଗବାନଙ୍କର ଆଜ୍ଞାଙ୍କୁ ବହନ କରୁଛନ୍ତି ଆଜ୍ଞା ଅନୁସାରେ କାର୍ଯ୍ୟ କରୁଛନ୍ତି। ଯେଉଁ କୁହାଯାଇଛି ମଦ୍ଭୟାତ୍ ବାତି ବାହତୋୟମ୍ ସୂର୍ଯ୍ୟ ସ୍ତପତି ମଦ୍ଭୟାତ୍ ବର୍ଷତେନ୍ଦ୍ର ଧାତ୍ୟଗ୍ନି ମୃତ୍ୟୁ ସ୍ତରତ ମଦ୍ଭୟାତ୍ କପିଳଦେବ ଯେତେବେଳେ ମାତା ଦେବୋତୀଙ୍କୁ ଜ୍ଞାନ ଦେଉଛନ୍ତି ଭକ୍ତି ବିଷୟରେ ବା ଭଗବାନ ବିଷୟରେ ଜ୍ଞାନ ପ୍ରଦାନ କରୁଛନ୍ତି ଦେବୋତୀ ମାତା ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି ତୃତୀୟ ସ୍କନ୍ଧ 25 ଅଧ୍ୟାୟ 33 ଅଧ୍ୟାୟ ଏଇ 9ଟି ଅଧ୍ୟାୟରେ କପିଳଦେବ ସାଂଖ୍ୟ ଯୋଗ ବିଷୟରେ ବର୍ଣ୍ଣନା କରିଛନ୍ତି। ତେଣୁ କପିଳଦେବଙ୍କର ମାତା ଚିନ୍ତା କରୁଛନ୍ତି ଯଦି ଆମେ ଅନ୍ୟ ଦେବ ଭଗବାନଙ୍କର ଶରଣରେ ଯାଇ ଅନ୍ୟ ଦେବତାମାନଙ୍କ ଶରଣରେ ଯିବାନି ତାହେଲେ ଅନ୍ୟ ଦେବତାମାନେ ଆମ ଉପରେ କ୍ରୋଧ ପ୍ରକାଶ କରିପାରନ୍ତି। ତେଣୁ କପିଳଦେବ ଯଦିଓ ମା ଦେବତୀ କହିନାହାନ୍ତି କିନ୍ତୁ ଭଗବାନ ତାଙ୍କର ମାଆଙ୍କର ହୃଦୟର କଥା ଜାଣିପାରି ସେ କହୁଛନ୍ତି ନାନ୍ୟତ୍ର ମଦ୍ ଭଗବତ ପ୍ରଧାନ ପୁରୁଷେଶ୍ୱରା ଆତ୍ମନ ସର୍ବଭୂତାନା ଭୟଂ ତୀବ୍ରଂ ନିବର୍ତ୍ତତେ ନ ଅନ୍ୟତ୍ର ଆଉ କୌଣସି ଉପାୟରେ ଆମେ ତୀବ୍ର ଭୟରୁ ଉଦ୍ଧାର ହୋଇପାରିବା ନାହିଁ। ଭଗବାନଙ୍କ ଶରଣରେ ଯିବା ଛଡ଼ା ଅନ୍ୟ କୌଣସି ଉପାୟରେ ଆମେ ଭୟରୁ ମୁକ୍ତ ହେଇପାରିବା ନାହିଁ। ନାମ୍ୟତ୍ର ମଦ୍ ଭଗବତ, ଭଗବାନଙ୍କ ଶରଣରେ ଗଲେ ହିଁ ଆମେ ସମସ୍ତ ଭୟରୁ ମୁକ୍ତ ହେଇପାରିବା। ତେଣୁ ମା ଦେବହୂତୀ ଭାବୁଛନ୍ତି ଯଦି ଆମେ ଦେବତାମାନଙ୍କ ଶରଣରେ ନଗଲେ ତାହେଲେ ଦେବତାମାନେ ହୁଏତ ଆମକୁ କ୍ରୋଧ ପ୍ରକାଶ କରିପାରନ୍ତି, ଶନି ଦେବତାଙ୍କ ଶରଣରେ ନଗଲେ ଶନି ଦେବତା ଆମକୁ କ୍ରୋଧ ପ୍ରକାଶ କରିପାରନ୍ତି, ଗଣେଶ ଦେବତାଙ୍କ ଅଧୀନରେ ନଗଲେ ଗଣେଶ ଦେବତା ଆମକୁ ଅଭିଶାପ ଦେବେ, ଏଭଳି ଭାବରେ ଚିନ୍ତା କରୁଛନ୍ତି। ତେଣୁ ଭଗବାନ କହୁଛନ୍ତି ମଦ୍ ଭୟାତ୍ ବାହାତି ବାହାତ ଓୟମ୍, ବାହାତ କହିଲେ ଯୋଉ ମରୁ ଦେବତା ରହିଛନ୍ତି ସେ ଯୋଉ ପବନ ଦେଉଛନ୍ତି ଭଗବାନଙ୍କର ଭୟରେ ସେସବୁ କାର୍ଯ୍ୟ କରୁଛନ୍ତି, ଭଗବାନଙ୍କ ଆଜ୍ଞାରେ ସେସବୁ କାର୍ଯ୍ୟ କରୁଛନ୍ତି। ଅନୁଶାସନ ଯୋଉ କୁହାଯାଇଛି ସମସ୍ତେ ଭଗବାନଙ୍କ ଅନୁଶାସନରେ କାର୍ଯ୍ୟ କରୁଛନ୍ତି। ମଧ୍ୟାତ୍ ବାଦି ବାହାତ୍ୟମ୍ ସୂର୍ଯ୍ୟ ସ୍ଥପତି ମଧ୍ୟାତ୍, ସୂର୍ଯ୍ୟଦେବ ମଧ୍ୟ ଯୋଉ ଅଗ୍ନି ପ୍ରଦାନ କରୁଛନ୍ତି, ଯୋଉ ଆଲୋକ ପ୍ରଦାନ କରୁଛନ୍ତି, ସୂର୍ଯ୍ୟ ସକଳ ଶକ୍ତିର ଆଧାର ବୋଲି କୁହାଯାଉଛି। ଆମେ ସ୍କୁଲରେ ପଢ଼ୁଥିଲେ ଆମର ସାର୍ ମଧ୍ୟ ପଢ଼ାଉଛନ୍ତି ଏ ଯୋଉ ସୂର୍ଯ୍ୟ ସକଳ ଶକ୍ତିର ଆଧାର, ଏ ଯୋଉ ଶକ୍ତି ପ୍ରଦାନ କରୁଛନ୍ତି ସେ ଶକ୍ତି ଭଗବାନଙ୍କର ଆଜ୍ଞାରେ ସେ ସବୁ କାର୍ଯ୍ୟ କରୁଛନ୍ତି, ତାଙ୍କର ଶକ୍ତି ଲୋକମାନେ ସେବା କରୁଛନ୍ତି, ଅନ୍ୟମାନଙ୍କ ସେବା କରୁଛନ୍ତି, ସେ ଭଗବାନଙ୍କର ଅନୁଶାସନରେ ସେ କାର୍ଯ୍ୟ କରୁଛନ୍ତି। ମଧ୍ୟାତ୍ ବାଜି ବାହାତ ସୂର୍ଯ୍ୟ ସ୍ଥପତି ମଧ୍ୟାତ୍, ବର୍ଷେ ଇନ୍ଦ୍ର, ଇନ୍ଦ୍ର ମଧ୍ୟ ଯୋଉ ବର୍ଷା କରୁଛନ୍ତି ସେ ଭଗବାନଙ୍କର ଆଜ୍ଞାରେ ବର୍ଷା କରୁଛନ୍ତି। ଏବଂ ଦହତି ଅଗ୍ନି, ଅଗ୍ନି କହିଲେ ଯୋଉ ଆମର ବର୍ତ୍ତମାନ ରୋଷେଇ ହେଉଛି, ଯୋଉ ଅଗ୍ନି ଦେବତା ରୋଷେଇ କରୁଛନ୍ତି, ଯୋଉ ତାପ ଦେଉଛନ୍ତି ସେ ମଧ୍ୟ ଭଗବାନଙ୍କର ଆଜ୍ଞାରେ କରୁଛନ୍ତି। ଆଉ ଗୋଟେ କ୍ଷୁଦ୍ର ଗଳ୍ପ ପାଇଁ ଆମ କଥାକୁ ଅଳ୍ପ ସମୟରେ ଶେଷ କରିବା। ଥରେ ଦେବତାମାନେ ଏଇଭଳି ଭାବରେ ତାଙ୍କର ଯୋଉ ରହିଛି ବହୁତ ଶକ୍ତି ରହିଛି, ସେମାନେ ଭାବୁଛନ୍ତି ଆମେ ବହୁତ ଶକ୍ତିମାନ, ନିଜକୁ ସ୍ୱତନ୍ତ୍ର ବୋଲି ଭାବିଲେ। ତେଣୁ ଭଗବାନ ତାଙ୍କର ପ୍ରକୃତରେ ଯେ ସେମାନେ ଭଗବାନଙ୍କର ଅନୁଶାସନରେ ଅଛନ୍ତି ଏଇଟା ଜଣାଇବା ପାଇଁ ଭଗବାନ ଗୋଟେ ଯକ୍ଷ ରୂପରେ ଆସି ପହଞ୍ଚିଲେ। ଦେବତାମାନେ ଅସୁରମାନଙ୍କ ବିରୁଦ୍ଧରେ ଜୟଲାଭ କରିକିରି ସେ ବହୁତ ନିଜକୁ ଭାବୁଥିଲେ ଆମେ ବହୁତ ବଡ଼ ଈଶ୍ୱର, ଆମେ ଭଗବାନ ହେଇଗଲୁ, ଏଇଭଳି ଭାବରେ ଚିନ୍ତା କରୁଥିଲେ। ତେଣୁ ଭଗବାନ ଯକ୍ଷ ରୂପରେ ଆସି ପହଞ୍ଚିଲେ। ତେଣୁ ଇନ୍ଦ୍ରଦେବ କ'ଣ କଲେ ନା ବିଭିନ୍ନ ଦେବତାମାନଙ୍କୁ ତାଙ୍କ ସବୁ ତାଙ୍କ ପାଖକୁ ସବୁ ପଠାଇଲେ। ଆମେ ଶିଶୁ ଗୌରବନ୍ଦ ସମାରୋହ ଯେଉଁ କଥା କହିଥିଲେ ଏ ଶାସ୍ତ୍ର ମଧ୍ୟ ରହିଛି, ଉପରେ ସେ ବର୍ଣ୍ଣନା କରାଯାଇଛି କଥାଟେ ଯେ ପ୍ରଥମେ ଅଗ୍ନି ଦେବତା ଆସିଲେ। ଅଗ୍ନି ଦେବତା ଆସି କହିଲେ ସେ ଯକ୍ଷ କହିଲେ ଆପଣ କିଏ, ଯକ୍ଷ କହିଲେ ଆପଣ କିଏ ନା ମୁଁ ହେଉଛି ଅଗ୍ନି ଦେବତା, ନା କ'ଣ ଆପଣଙ୍କର ଶକ୍ତି ଅଛି ନା ମୁଁ ସବୁକିଛି ଜାଣିଦେଇଛି। ତେଣୁ ଭଗବାନ କ'ଣ କଲେ ନା ଯକ୍ଷ ଭଗବାନ ଗୋଟେ ତୃଣ ଗୋଟେ ଘାସଟେ ଆଣିକି ରଖିଦେଲେ ସେଇଠି, କହିଲେ ଏଇଟା ମୁଁ ଜାଣିଦେଲ ଦେଖିବା କେତେ ଶକ୍ତି ରହିଛି। ତେଣୁ ଅଗ୍ନି ଦେବତା ତାଙ୍କର ସମସ୍ତ ଦାୟିକା ଶକ୍ତି ପ୍ରୟୋଗ କରି ସେ ତୃଣଟିକୁ ମଧ୍ୟ ଜଳେଇ ପାରିଲେ ନାହିଁ। ଏଇଭଳି ଭାବରେ ସମସ୍ତ ଦେବତାମାନେ ସବୁ ହାରିଗଲେ। ଅନ୍ତିମରେ ସମସ୍ତେ ଯାଇ ତାଙ୍କ ଶରଣରେ ଗଲେ, ସେତେବେଳେ ଭଗବାନ ନିଜ ପ୍ରକାଶ କରି ନିଜକୁ ଦେଖା ସ୍ୱରୂପ ପ୍ରକାଶ କରିଛନ୍ତି। ଆମେ ଯାହା ଯେ ଯେତେ ଯାହା ଶକ୍ତି ପ୍ରାପ୍ତ ହେଇଛନ୍ତି, ଯଦ ବିଭୂତି ମତ ସତ୍ୟମ ଶ୍ରୀମଧୁରଜିତ ମେବା ତତ୍ତ ଦେବା ଭଗ ସତ୍ୟମ ମନ ତେଜସ ସମ୍ଭବ ଭଗବତୀତା ଦଶମ ଅଧ୍ୟାୟରେ ଭଗବାନ ଯେତେବେଳେ ତାଙ୍କ ବିଭୂତି ବିଷୟରେ ବର୍ଣ୍ଣନା କରୁଛନ୍ତି, ସେତେବେଳେ ଅନ୍ତିମରେ କହିବେ ଯିଏ ଯେତେ ସବୁ ଶକ୍ତି ପ୍ରାପ୍ତ ହେଇଛନ୍ତି, ଯଦ ବିଭୂତି ମତ ସତ୍ୟମ ଶ୍ରୀମଧୁରଜିତ ମେବା, ଯାହାର ବହୁତ ପ୍ରକାର ଅନେକ ଶକ୍ତି ରହିଛି, ଆଶ୍ଚର୍ଯ୍ୟ ଶକ୍ତି ରହିଛି, ଏସବୁ କେମିତି ଆସୁଛି ନା ଭଗବାନଙ୍କର ଅଂଶ ବା ଭଗବାନଙ୍କ ତେଜରେ ଏସବୁ ସମ୍ଭବ ହେଇଛି। ତେଣୁ ଯେଉଁମାନେ ଲୋକପାଳମାନେ ସେମାନେ ଭଗବାନଙ୍କର ଅନୁଶାସନ ରହିଛନ୍ତି। ଚୈତନ୍ୟ ଚୈତନ୍ୟ ଚରିତାମୃତରେ କୃଷ୍ଣଦାସ କବିରାଜ ଗୋସ୍ୱାମୀ କହୁଛନ୍ତି ଏକଲା ଈଶ୍ୱର କୃଷ୍ଣ ଆର ସବୁ ନୃତ୍ୟ ଯାହାର ଯେଛି ନାଚାଏ ସେ ଦେଇଛି କରେ ନୃତ୍ୟ। ସମସ୍ତେ ଭଗବାନଙ୍କ ଶରଣରେ ଯାଉଛନ୍ତି, କିନ୍ତୁ ଯେଉଁମାନେ ମୂର୍ଖ ବ୍ୟକ୍ତି ସେମାନେ କହୁଛନ୍ତି ଭଗବାନ ନାହାନ୍ତି, ବା ଅନ୍ୟମାନଙ୍କୁ ଭଗବାନ ବୋଲି କହୁଛନ୍ତି ଇଏ ଭଗବାନ ସେ ଭଗବାନ ସେ ଭଗବାନ। କିନ୍ତୁ ପ୍ରକୃତରେ ଭଗବାନ କିଏ ଯାଇଥିଲେ ପ୍ରାର୍ଥନା କରିବା ପାଇଁ, ଏସବୁ ରାଧାକୃଷ୍ଣ ମହାରାଜ କହନ୍ତି କେଉଁ କେଉଁ କୁକୁର ଯାଇଥିଲେ ତାଙ୍କୁ ପ୍ରାର୍ଥନା କରିବା ପାଇଁ, ଆପଣ ଆସନ୍ତୁ ଆମକୁ ଉଦ୍ଧାର କରନ୍ତୁ। କିନ୍ତୁ ଭଗବାନଙ୍କୁ ସବୁ ଦେବ ସମସ୍ତେ ଯାଇକିରି ପ୍ରାର୍ଥନା କରନ୍ତି, ଯେ କୁହାଯାଇଛି ଅର୍ଥାଏ ଦାତସ୍ୟ ଯଦୁଷ ଅଜସ୍ୟ, ଯେତେବେଳେ ଲୋକପାଳମାନଙ୍କର ଯେତେବେଳେ ଅସୁବିଧା ପଡ଼େ ସେମାନେ ଯାଇ ଭଗବାନ ପ୍ରାର୍ଥନା କରନ୍ତି। ଭାଗବତ ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି ତତ୍ର ଗତ୍ୱା ଜଗନ୍ନାଥଂ ଦେବ ଦେବ ଉଷା କବି ପୁରୁଷଂ ପୁରୁଷ ସୂକ୍ତେନ, ଏଇସବୁ ବର୍ଣ୍ଣନା କରାଯାଇଛି। ଉପଦସ୍ତେ ସମାହିତ ଭଗବାନ ଯାଇକି ଭୂଦେବୀ ଯେତେବେଳେ ବିଭିନ୍ନ ଅସୁରମାନଙ୍କ ଦ୍ୱାରା ଆକ୍ରାନ୍ତ ହେଇ ସେ ଆଉ କୌଣସି ଉପାୟ ନ ପାଇକି ବ୍ରହ୍ମାଙ୍କ ପାଖକୁ ଯାଇଛନ୍ତି, ବ୍ରହ୍ମା ଶିବଜୀଙ୍କ ପାଖକୁ ଯାଇଛନ୍ତି, ଏବଂ ବ୍ରହ୍ମା ଶିବ ଏବଂ ସମସ୍ତ ଦେବତାମାନେ ଯାଇ ଭଗବାନ ପାଖରେ କ୍ଷୀରୋଦକ ସାହି ବିଷ୍ଣୁଙ୍କ ପାଖରେ ଯାଇ ତାଙ୍କ ପାଖକୁ ଯାଇପାରୁନାହାନ୍ତି। ସେଇ କ୍ଷୀରୋଦକ ଜଳର ସେ ଯୋଉ ସୀମାରେ ତଟରେ ରହି ଭଗବାନଙ୍କୁ ପୁରୁଷଂ ପୁରୁଷ ସୁକ୍ତେନ ଓଂ ସହସ୍ର ଶ୍ରୀଷା ପୁରୁଷ ଯୋଉ ରହିଛି କ'ଣ ସେଟା ପୁରୁଷ ସୂକ୍ତ ମନ୍ତ୍ରରେ ଭଗବାନଙ୍କୁ ଆରାଧନା କରିଛନ୍ତି, ଏବଂ ଭଗବାନ ସେଠିକି ତାଙ୍କୁ କହିଛନ୍ତି ଯେ ମୁଁ ତମେ ଯିବି ତମେ ଯାଅ। ତମେ ଅଂଶରେ ଆବିର୍ଭାବ ହୁଅ, ଯଦୁକୁଳରେ ଯାହା ଥୁଅ, ମଥୁରାରେ ଯାହା ଥୁଅ, ମୁଁ ଆସିବି, ଏଇଭଳି ଭାବରେ ସେ କହିଛନ୍ତି। ତେଣୁ ଭଗବାନ ଯେତେବେଳେ ଆସନ୍ତି, ଆସିବା ପୂର୍ବରୁ ସମସ୍ତ ଲୋକପାଳମାନେ ଯାଇ ଭଗବାନ ପ୍ରାର୍ଥନା କରନ୍ତି। ଭଗବାନ ଯେତେବେଳେ ମାତୃଗର୍ଭରେ ରହିଛନ୍ତି, ସେତେବେଳେ ଯାଇ ମଧ୍ୟ ଦେବତାମାନେ ପ୍ରାର୍ଥନା କରନ୍ତି, ସତ୍ୟବ୍ରତମ ସତ୍ୟକରମ ତ୍ରିସତ୍ୟମ ସତ୍ୟସ ଯୋନି ନିହିତମ ସ ସତ୍ୟେ ସତ୍ୟସ ସତ୍ୟ ଉଦସତ୍ୟ ନେତ୍ରମ ସତ୍ୟାତ୍ମକମ ତ୍ୱମ ଶରଣମ ପ୍ରପନ୍ନା। ଏଇଭଳି ଭାବରେ ଅନେକ ପ୍ରାର୍ଥନା କରିଛନ୍ତି ସେମାନେ। ଆଜିକାଲି ଯୋଉ ଭଗବାନ ଅଛନ୍ତି, ସେ ଭଗବାନଙ୍କୁ କିଏ ଯାଇଥିଲେ ପ୍ରାର୍ଥନା କରିବା ପାଇଁ, ବା ସେ ଭଗବାନ ତାଙ୍କ ମାତୃଗର୍ଭରେ ଥିଲେ, କୋଉ ଦେବତାମାନେ ଆସି ତାଙ୍କୁ ପ୍ରାର୍ଥନା କରୁଥିଲେ? ତେଣୁ ଏସବୁ ଯେଉଁମାନେ ପ୍ରକୃତରେ ଭାଗବତମ ରୂପକ, ଇଏ ହେଉଛି ଅର୍ପ, ଭଗବାନ ଯଦି ଚାଲି ଯାଇଛନ୍ତି, ଏ କଥା ପ୍ରଥମେ ଏ କଥା କହିଛନ୍ତି, ସେ କୁହାଯାଇଛି ଯେ କୃଷ୍ଣ ସ୍ୱଧାମ କଲତେ ଧର୍ମ ଜ୍ଞାନାଦି ବିଷୟ କଳବ ନଷ୍ଟ ଦୋଷାମ ଏସବୁ ପୁରାଣାର୍କ ଦୁହନ୍ତି। ତ ଭଗବାନ ଯେତେବେଳେ ଚାଲି ଯାଇଛନ୍ତି, ଧର୍ମ ଜ୍ଞାନ ଇତ୍ୟାଦି ସବୁ କିଛି ନେଇ ଚାଲି ଯାଇଛନ୍ତି, ବର୍ତ୍ତମାନ ଅନ୍ଧକାର ଉଦୟ ହେଇ ଅନ୍ଧକାର ହେଇଛି, ସେ ଅନ୍ଧକାର ରୂପକ ଅନ୍ଧକାରକୁ ଦୂର କରିବା ପାଇଁ ଏଇ ଭାଗବତ ରୂପକ ସୂର୍ଯ୍ୟ ଉଦୟ ହେଇଛନ୍ତି। ଏ ଭାଗବତ ରୂପକ ସୂର୍ଯ୍ୟ ହେଉଛନ୍ତି, ଯେଉଁମାନେ ଭାଗବତଙ୍କର ଆଶ୍ରୟ ନେବେ ସେମାନେ ଠିକ ଭାବରେ ଜାଣିପାରିବେ ପ୍ରକୃତ କଥା କେଉଁଟା, ସେ ଜାଣିପାରିବେ। କିନ୍ତୁ ଯେଉଁମାନେ ଏଇ ଭାଗବତଙ୍କୁ ଆଶ୍ରୟ ନେଇନାହାନ୍ତି, ସେମାନେ ବିଭିନ୍ନ ପ୍ରକାର ଜୁଡ଼ିଜୁଡ଼ିଆ ପକମାନଙ୍କର ଆଶ୍ରୟ ନେଇକରି ତାଙ୍କର ଅନ୍ଧକାରରୁ କ'ଣ ସେମାନେ ଦୂର କରିପାରିବେ? ତେଣୁ ଏଇଭଳି ଭାବରେ ବର୍ଣ୍ଣନା କରାଯାଇଛି, ଅର୍ଥାତ୍ ଯାଦସ୍ୟ ଯଦୁଷ ଅଦସ୍ୟ ଭଗବାନ ଯେଉଁ ଆସନ୍ତି, ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ ଭବତି ଭାରତ ଅଭ୍ୟୁଥାନ ଅଧର୍ମସ୍ୟ ତଦାତ୍ମାନ ସୁଧାକ୍ଷମ ପରିତ୍ରାଣାୟ ସାଧୁନାମ ବିନାଶାୟ ଚତୁଷ୍କଦାମ ଧର୍ମ ସଂସ୍ଥାପନାର୍ଥାୟ ସ୍ତମ୍ଭଭାମି ଯୁଗେ ଯୁଗେ। ଭଗବାନ ଏ ଯେଉଁ ତିନୋଟି କାରଣ ପାଇଁ ଆସନ୍ତି, ମୁଖ୍ୟ କାରଣ ହେଉଛି ତାଙ୍କର ଭକ୍ତମାନଙ୍କୁ ସେ ଆନନ୍ଦ ପ୍ରଦାନ କରନ୍ତି। ସେ କଥା ବିଦୁର କହୁଛନ୍ତି ଉଦ୍ଧବଙ୍କୁ, ଅର୍ଥାତ୍ ଯାଦସ୍ୟ ଯଦୁଷୁ ଅଧସ୍ୟ ଭଗବାନଙ୍କର ଜନ୍ମ ନେବାର କୌଣସି କାରଣ ନାହିଁ, ସେ ହେଉଛନ୍ତି ଅଜ, ସେ ହେଉଛନ୍ତି ଅଜନ୍ମା, କିନ୍ତୁ ସେ ଜନ୍ମ ନିଅନ୍ତି କାହିଁକି ନା ଯଦୁଷୁ ଯଦୁକୁଳର ଲୋକ ଯଦୁକୁ ମାନେ ତାଙ୍କର ଭକ୍ତମାନଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ। ଯେଉଁ ଯଦୁ ଆପଣମାନେ ଜାଣନ୍ତି ଭାଗବତ ନବମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଯଦୁଙ୍କ ବିଷୟରେ, ଯଦୁଙ୍କ କୂଳରେ ଭଗବାନ ଆସିଲେ ଯାଦବ ବୋଲି ତାଙ୍କୁ କୁହାଯାଉଛି। ଆପଣମାନେ ଜାଣନ୍ତି ଯଦୁ ତାଙ୍କର ପିତା ହେଉଛନ୍ତି କିଏ, ଯଦାତି, ଯଦାତି ମହାରାଜ ଯେତେବେଳେ ଅଭିଶାପଗ୍ରସ୍ତ ହେଲେ, ଅକାଳ ବାର୍ଦ୍ଧକ ପ୍ରାପ୍ତ ହେଲେ, ସେ ଯଦୁଙ୍କୁ ପ୍ରାର୍ଥନା କଲେ ତାଙ୍କର ବାର୍ଦ୍ଧକ ନେଇକି ତାଙ୍କୁ ଯୌବନ ପ୍ରଦାନ କରିବା ପାଇଁ। କିନ୍ତୁ ଆମେ ଭାଗବତ ନବମ ସ୍କନ୍ଧ ଅଠର ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି, କାହିଁକି ଭଗବାନ ଯଦୁକୁଳରେ ଆସିଲେ, ଯେ କୃଷ୍ଣ ଚତୁର୍ଦ୍ଧ ଭାଷରେ କହୁଛନ୍ତି ଯଦୁଶ୍ଚ ଧର୍ମଶୀଳଶ୍ଚ, ଯଦିଓ ଯଦୁ ତାଙ୍କର ପିତାଙ୍କର ଆଜ୍ଞାକୁ ଗ୍ରହଣ କଲେ ନାହିଁ। ଆମର ବର୍ଣ୍ଣନା କରାଯାଇଛି ପିତା ଯାହା ଆଜ୍ଞା କରିବେ ତାହା ଅବିଚାରରେ ଅବିଚାରରେ ଗ୍ରହଣୀୟ, କିନ୍ତୁ ଯଦୁ ସେଇଟା ଗ୍ରହଣ କରିନାହାନ୍ତି ଏବଂ ଗ୍ରହଣ କରିନଥିବାରୁ ଭଗବାନ ତାଙ୍କ ଉପରେ ସନ୍ତୁଷ୍ଟ ହୋଇଯାଇଛନ୍ତି। ଇଏ ହେଉଛି ଧର୍ମର ସୂକ୍ଷ୍ମ ତତ୍ତ୍ଵ। କୃଷ୍ଣ ଚତୁର୍ଦ୍ଧ ଭାଷରେ କହିଛନ୍ତି ଯେ ପରଧର୍ମ ଅପେକ୍ଷାପି ତୁ ରାଜ୍ଞା ରାଜାଜ୍ଞା ପାଳନେ ଲକ୍ଷଣ ଧର୍ମସ୍ୟ ପ୍ରାକୃତସ୍ୟ ସନକାଦି ଫେରିବ ଏନ ତ୍ୟାଗାତ ଯତ ଏବ ସନ୍ତୁଷ୍ୟ ତଦ୍ବଂଶେ ଭଗବାନ ସ୍ୱୟଂ ଭଗବତାର। ଭଗବାନ ତାଙ୍କର ବଂଶରେ ଆସିଲେ ଯଦୁ ବଂଶରେ କାହିଁକି ନା ଯଦୁ ତାଙ୍କର ପିତାଙ୍କର ଆଜ୍ଞାଙ୍କୁ ଅବଜ୍ଞା କରିଥିଲେ, ଏ ବଡ଼ ଆଶ୍ଚର୍ଯ୍ୟ କଥା। ଭଗବାନ ଖୁସି ହେଇଗଲେ କାହିଁକି ନା ଭଜ ଭଗବାନ କହିଛନ୍ତି ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣଂ ଭଜ, ଯଦୁ ତାଙ୍କର ପିତାଙ୍କର ଆଜ୍ଞାଙ୍କୁ ଅବଜ୍ଞା କରିଥିଲେ କାହିଁକି ନା ସେ ଜାଣିଛନ୍ତି ଭଗବାନ ତାଙ୍କର ବଂଶରେ ଆସିବେ, ସେଥିପାଇଁ ସେ ତାଙ୍କର ପିତାଙ୍କ ଆଜ୍ଞାଙ୍କୁ ସେ ଅବଜ୍ଞା କରିଥିଲେ। ଯେଉଁଭଳି ଭାବରେ ଚତୁର୍ଥ ସନକାଦି ତାଙ୍କର ପିତା ବ୍ରହ୍ମାଙ୍କର ଯେଉଁ ଆଦେଶ ଥିଲା ଯେ ତମେ ବିବାହ କରି ପ୍ରଜା ସୃଷ୍ଟି କର, ସେ ତାଙ୍କ ଆଦେଶକୁ ଅବମାନନା କରିଥିଲେ, ସେଭଳି ଭାବରେ ଯଦୁ ମଧ୍ୟ ତାଙ୍କର ପିତାଙ୍କର ଆଦେଶକୁ ଅବମାନ କରିଥିବାରୁ ଭଗବାନ ସନ୍ତୁଷ୍ଟ ହେଇଗଲେ। ତେଣୁ ଏ ଧର୍ମର ତତ୍ତ୍ୱ ଜାଣିବା ଏତେ ସହଜ ନୁହଁ। ତେଣୁ ଭଗବାନଙ୍କର ଯଦୁ ହେଉଛନ୍ତି ଅତ୍ୟନ୍ତ ପ୍ରିୟ, ଯେଉଁଥିପାଇଁ କି ତାଙ୍କୁ ଯାଦବ ବୋଲି କୁହାଯାଉଛି, ଯାଦବ ମାଧବ ଯେଉଁ ବର୍ଣ୍ଣନା କରାଯାଏ ଆମେ ଗୀତ କରୁଛେ, ହେ କୃଷ୍ଣ ହେ ଯାଦବ ହେ ମାଧବ ସବୁ ଭଗବାନ ପ୍ରାର୍ଥନା କରୁଛେ। ଯଦୁକୁଳରେ ଆସୁଛନ୍ତି ଯଦାତିଙ୍କର ଯଦିଓ ପୁତ୍ର ଯଦୁ, ତାଙ୍କର ଆହୁରି ଚାରି ପୁତ୍ର ଅଛନ୍ତି, ଯଦୁ ଦୁର୍ବସୁ ଗୁରୁ ଦୃହୁ ଅନୁ ଏମାନେ ସବୁ ଅଛନ୍ତି, କିନ୍ତୁ ଯଦୁକୁଳରେ ଭଗବାନ ଆସୁଛନ୍ତି, ତେଣୁ ଯାଦବ ବୋଲି କୁହାଯାଉଛି। ଏ ବହୁତ ବଡ଼ ପ୍ରସଙ୍ଗ ରହିଛି, ଆମେ ସଂକ୍ଷେପରେ ଏଠି କହିଲେ ଆମର କଥାକୁ ଏଠି ବିଶ୍ରାମ ଦେବା। ତା ପୂର୍ବରୁ ଏଇ ଯେଉଁ ରହିଛି ଶ୍ଳୋକରେ ବିଦୁର କହିଛନ୍ତି ଯେ ଅର୍ଥାତ୍ ଯାଦସ୍ୟ ଯଦୁଷୁ ଅଦସ୍ୟ ବାର୍ତ୍ତମ ସଖେ ତୀର୍ଥ କୀର୍ତ୍ତି, ଯେଉଁମାନେ କୀର୍ତ୍ତି ତୀର୍ଥ ଯାଉଛନ୍ତି ତୀର୍ଥ ଭ୍ରମଣ କରୁଛନ୍ତି, ତୀର୍ଥର ଉଦ୍ଦେଶ୍ୟ କ'ଣ ସେମାନେ ଜାଣୁନାହାନ୍ତି। ତୀର୍ଥର ଉଦ୍ଦେଶ୍ୟ ହେଉଛି ତୀର୍ଥରେ ଯେଉଁ ଭଗବାନ ରହିଛନ୍ତି, ଭଗବାନଙ୍କର ଭକ୍ତମାନେ ରହିଛନ୍ତି, ସେଇ ସାଧୁମାନଙ୍କର ସଙ୍ଗ କରି ଏଇ ଭଗବାନ କଥା ଶ୍ରବଣ କରିବା, ଇଏ ହେଉଛି ତୀର୍ଥର ମୁଖ୍ୟ ଉଦ୍ଦେଶ୍ୟ। କିନ୍ତୁ ଲୋକମାନେ ତୀର୍ଥ ବୁଦ୍ଧି ଶରୀରେ ନା କରିଛି, ତୀର୍ଥ ଯେଉଁ କରୁଛନ୍ତି ସେଇ ଯେଉଁ ତୀର୍ଥରେ ଯେଉଁ ନଦୀ ଅଛି ବା ଜଳ ପୁଷ୍କରିଣୀ ଅଛି ବା ସମୁଦ୍ର ଅଛି, ସେଇ ଜଳରେ ସ୍ନାନ କରିଦେଲେ ସେମାନେ ତୀର୍ଥ ହେଇଗଲା ବୋଲି ଭଗବାନ କହୁଛନ୍ତି। ଏମାନେ ହେଉଛନ୍ତି ପ୍ରକୃତରେ ଗୋଖର, ଏମାନେ ହେଉଛନ୍ତି ପ୍ରକୃତରେ ପଶୁ ସ୍ତରରେ ଅଛନ୍ତି। ପ୍ରକୃତ ତୀର୍ଥ ସେଇମାନେ କରନ୍ତି ଯେଉଁମାନେ ତୀର୍ଥକୁ ଯାଇ ଭଗବାନ କଥା ଶ୍ରବଣ କରନ୍ତି, ସାଧୁ ଶ୍ରବଣ କରନ୍ତି, ଏସବୁ କଲେ ସେମାନେ ଭଗବାନ ବିଷୟରେ ଜାଣିପାରିବେ। ତେଣୁ ଏଇଭଳି ଭାବରେ ଉଦ୍ଧବଙ୍କୁ ଯେତେବେଳେ ବିଦୁର ପ୍ରାର୍ଥନା କରୁଛନ୍ତି, ଉଦ୍ଧବ ଆ ପରେ ଦ୍ୱିତୀୟ ଅଧ୍ୟାୟରୁ ଚତୁର୍ଥ ଅଧ୍ୟାୟ ଏ ତିନୋଟି ଅଧ୍ୟାୟରେ ଭଗବାନଙ୍କ ଲୀଳାକୁ ସଂକ୍ଷେପରେ ବର୍ଣ୍ଣନା କରିବେ। ଆମେ କହିଥିଲୁ କିଛି ରାଧାକୃଷ୍ଣ ସେମାନେ କହନ୍ତି, ଯେମିତି ଆମର ସିନେମା ଦେଖିବା ପୂର୍ବରୁ ଟ୍ରେଲର ରହିଛି, ସେଭଳି ଭାବରେ ଦଶମ ସ୍କନ୍ଧର ଟ୍ରେଲର ଆମ ହେଉଛି ତୃତୀୟ ସ୍କନ୍ଧର ଦ୍ୱିତୀୟ ଅଧ୍ୟାୟରୁ ଚତୁର୍ଥ ଅଧ୍ୟାୟ ତିନୋଟି ଅଧ୍ୟାୟ। ଏ ବିଷୟରେ ଆମେ ଭଗବାନଙ୍କର ଲୀଳା ଆସ୍ତେ ଆସ୍ତେ ସମ୍ୟକ ଭାବରେ ଜ୍ଞାତ ହେବା। ମୋ କଥା ଗୋଟେ ସନ୍ଦ୍ରମା ଜୟ ଶ୍ରୀ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ କି ତାଇ ଗୌର ପ୍ରେମାନନ୍ଦେ।
ଯେଉଁଟାକି ଭକ୍ତମାନଙ୍କର ନିହାତି ଦରକାର କୁହାଯାଉଛି, ତାକୁ ମଧ୍ୟ ଆମେ କିଛି ଆଲୋଚନା କରିବାକୁ ପଡ଼ିବ। କେମିତି କେତେଗୁଡ଼ା ଜିନିଷ ଯେଉଁଟାକି ସ୍ୱାଭାବିକ ଆମର ଦରକାର ହେଉଛି ଭକ୍ତମାନଙ୍କୁ, ତେଣୁ ସେମାନେ ଏଥିରେ ଜାଣିଲେ ସେମାନେ ଆହୁରି ଟିକେ ଅଧିକ ସେମାନେ ଉତ୍ସାହିତ ହେବେ, ନୀତି ନିୟମ ଜାଣିକି ଅଗ୍ରଗତି କରିବେ। ରୂପର ଅଭିନାଶ କବେ ହୋଇଲେ ଆକୃତି, କବେ ଆମ ବୃଷବାସୀ ଦୁର୍ବଳ କରେ, ଅନନ୍ତ ଚୈତନ୍ୟ ହେଲା କ୍ଷୁଦ୍ର ଜୀବ ଭଣା, କିଏ ବନେଇତେ ପାରେ ତାହା ବିସ୍ତାର କରେ। ମହାପ୍ରଭୁ ପିତା ଆଉ ଜଗନ୍ନାଥ ମିଶ୍ର, ତାଙ୍କର ପିତା ଆଉ ଜଗନ୍ନାଥ ମିଶ୍ର, ଶ୍ରୀ ସିଂହ ଜଗନ୍ନାଥ ମିଶ୍ର ପାଠ କରିବା ପାଇଁ ନବଦ୍ୱୀପ ଆସିଥିଲେ। ସେଠାରେ ସେ ନୀଳାମ୍ବର ଚକ୍ରବର୍ତ୍ତୀ ଯିଏକି ସଚୀ ଦେବୀଙ୍କର ପିଲା ଥିଲେ, ତାଙ୍କଠାରୁ ଶିକ୍ଷା ଲାଭ କରିଥିଲେ। ତତ୍ପରେ ସଚିନ ରାମ ମାୟାପୁରେ ପାଇଭାର ହୋଇଥିଲେ, ମାଳରେ ସରକାର ତାଙ୍କୁ କିଛି କହିପାରିନି। ଚୈତନ୍ୟ ଭକ୍ତି ନୌପୁଣ୍ୟ କୃଷ୍ଣସ୍ତୁ ଭଗବାନ ସ୍ୱୟଂ, ତୟୋର ପ୍ରକାଶ ଦେବକ୍ରମ କୃଷ୍ଣ ଚୈତନ୍ୟ ଉତ୍ସ। ଏଇଟା କହିବାର ତାତ୍ପର୍ଯ୍ୟ ହେଉଛି ଯେ ଚୈତନ୍ୟ ହିଁ କୃଷ୍ଣ, କୃଷ୍ଣ ହିଁ ହେଉଛି ଚୈତନ୍ୟ, ଏଥିରେ କୌଣସି ଭେଦ ନାହିଁ। କିନ୍ତୁ ଚୈତନ୍ୟଙ୍କ ଠାରେ ଗୋଟିଏ ବିଷୟ ଯୁକ୍ତ ହେଲା ଭକ୍ତି ନୈପୁଣ୍ୟ, ଅର୍ଥାତ୍ ଯେତେବେଳେ କୃଷ୍ଣ ଭକ୍ତି ଭାବ ଅଙ୍ଗୀକାର କରି ଆସନ୍ତି ସେତେବେଳେ ସିଏ ହେଉଛନ୍ତି ଚୈତନ୍ୟ, କିନ୍ତୁ ଏକ ଭକ୍ତିଭାବ ବିନା ସେ ହେଉଛନ୍ତି କୃଷ୍ଣ। ଏଣୁ ଚୈତନ୍ୟର ଅର୍ଥ ଚୈତନ୍ୟ ଭକ୍ତି ନୈପୁଣ୍ୟ, ଭକ୍ତିର ଶେଷ ସୀମା। ଯଦି କୃଷ୍ଣ ସହିତ ପ୍ରେମ ଭକ୍ତିକୁ ଯୋଗ କରାଯାଏ ତାହା ହେଉଛି ଚୈତନ୍ୟ। ଗୌରାଙ୍ଗ ରୂପରେ ତୁମେ ଦୁଇଟି ବସ୍ତୁ ମିଳିତ ଥିବାର ଦେଖିବ, ଗୋଟିଏ ସମ୍ଭୋଗ ଆଉ ବିକ୍ରମ, ସମ୍ଭୋଗ ମାନେ ଉପଭୋଗ, ବିକ୍ରମ ମାନେ ବୈରାଗ୍ୟ ଭାବୁଛି। ଏହି ଦୁଇ ବସ୍ତୁର ସମାହାର ହେଉଛନ୍ତି ଗୌରାଙ୍ଗ, ତାହା ହିଁ ଭକ୍ତି ନୈପୁଣ୍ୟ। ଏଣୁ ସାଧ୍ୟ ହେଉଛି ପ୍ରେମ, ତାହା ଭକ୍ତି ନୈପୁଣ୍ୟ ବା ପ୍ରେମ। ଏହି ଗୌରାଙ୍ଗ ରୂପରେ ତୁମେ ଦୁଇଟି ବିପରୀତ ବସ୍ତୁ ଏକତ୍ର ହେବାର ଦେଖିବ, ସମ୍ଭବ ବିପ୍ରମ ବିପ୍ରଲମ୍ବ। ତୁମେ ଏହାକୁ ରାଧାକୃଷ୍ଣ ମିଳିତ ରୂପେ ଦେଖିବ, ବ୍ରଜରେ ରାଧାକୃଷ୍ଣ ଭିନ୍ନ ଭିନ୍ନ, ବ୍ରଜ ଲୀଳାରେ ସେ ଲୀଳାର ନଦୀର ପ୍ରଭାବ ସବୁ ଥିଲା। ଯେପରି ଏକ ନଦୀର ଦୁଇଟି କୂଳ ବା ବନ୍ଧ ଅଛି, ତଦ୍ରୁପ ଭାବେ ବ୍ରଜଲୀଳାରେ ଦୁଇଟି ଯାହାକୁ ଆଉ ତଟ ଅଛି, ବନ୍ଧ ଅଛି, ସମ୍ଭବ ଓ ବିପ୍ରଲମ୍ବ ମିଳନ ବନ୍ଧରେ ବନ୍ଧନରେ ରାଧାକୃଷ୍ଣ ନିରଣ୍ଡସ ଆସ୍ୱାଦନ କରନ୍ତି, ବିରହ ବନ୍ଧରେ ରାଧାକୃଷ୍ଣ ମିରଳର ଆସ୍ୱାଦନ କରନ୍ତି। ସେପରି ଭାବରେ ମହାପ୍ରଭୁଙ୍କର ଲୀଳା ମଧ୍ୟ ଆମର ବର୍ଣ୍ଣନା କଲେ ଭଲ ହୁଅନ୍ତା। ଆମେ ଗୋଟିଏ ରବିବାରରେ ମହାପ୍ରଭୁଙ୍କ ଲୀଳା କଥା ଆମେ ବର୍ଣ୍ଣନା କରିବା ତାହା ଭଲ ହେବ। ତା ସହିତ ଆମର ଭକ୍ତିର ସାମନ୍ତ ସିନ୍ଧୁ, ତାଦେହରେ ମଧ୍ୟ କିଛି ଆଲୋଚନା କରିବା, ଯାହା ତା ଦୃଷ୍ଟି ଆପଣ କହିଲେ ଆମେ କେବଳ ଏଇ ପ୍ରଥମ ସ୍କନ୍ଧ ଦ୍ୱିତୀୟ ସ୍କନ୍ଧରେ ଆମର କେତେ ମାସ ପଳେଇଗଲାଣି, ତେଣୁ ଆମେ ପ୍ରକୃତରେ ଭାଗବତର ଭିତରକୁ ଆମେ ପ୍ରବେଶ କରିପାରୁନୁ, ବହୁତ ସମୟ ଲାଗିବ, ତେଣୁ ସେଥିପାଇଁ ବହୁତ ସମୟ ଲାଗିବ। ଯେଉଁମାନେ ଭିତରେ ନ ପୁଷିଲେ ଆମେ କେମିତି ଜାଣିବା, ଏ ତ ଯାହାକୁ ଆଉଛି ଅଶାନ୍ତି ଭୂମିକା ପାଉଛି, ତେଣୁ ସେଥିପାଇଁ ମଧ୍ୟ ଆମେ ଟିକେ ଆଲୋଚନା କରିବାକୁ ପଡ଼ିବ। ବିଶେଷ କରି ଆଜିର ଯେଉଁ ଆଲୋଚନା ସେ କଲେ, ଇଏ ବର୍ତ୍ତମାନ ବିଦ୍ରୋହ ଯିଏ କହୁଛନ୍ତି, ସେ ଭଗବାନ ତ ଯାହାକୁ ଅଛି ଈଶ୍ୱର ପରମ କୃଷ୍ଣ ସଚିଦାନନ୍ଦ ବିଦ୍ରୋହ ଅନାଦିର ଆଦି ଗୋବିନ୍ଦ ସର୍ବକାରଣର କାରଣ, ସମସ୍ତ କାରଣର କାରଣ ସେ ହେଉଛନ୍ତି, ତେଣୁ ସେ ହେଉଛନ୍ତି ପରମ କୃଷ୍ଣ ଭଗବାନ କୃଷ୍ଣ କୁହାଯାଉଛି, ତେଣୁ ସେ ହେଉଛନ୍ତି ଆମର ଆରାଧ୍ୟ ବସ୍ତୁ ଭଗବାନ। ତାଙ୍କ ବିଷୟରେ ଜାଣିବା, ତାଙ୍କୁ ବୁଝିବା, ଜାଣିବା ତାଙ୍କ ପାଖକୁ ଯିବା, ଏ ହେଉଛି ଆମର ଅନ୍ତିମ ଲକ୍ଷ୍ୟ କୁହାଯାଉଛି। ପୃଥିବୀର ଅନ୍ତିମ ଲକ୍ଷ୍ୟ ହେଉଛି ଭଗବାନ କୃଷ୍ଣଙ୍କର ସେବା କରିବା, ତାଙ୍କ ନୃତ୍ୟ କରିବା, ଈଶ୍ୱର ଯାହାକୁ ଆଉଛି ଜୀବନ ସ୍ୱରୂପ ହଏ କୃଷ୍ଣ ନିତ୍ୟ ଦାସ, ଆମେ ଦାସ ସିଏ ହେଉଛି ନାମ ଶିବ କୃଷ୍ଣ କୁହାଯାଉଛି, ଆମେ ହେଉଛି ସେବକ, ତେଣୁ ଗୁରୁକୃଷ୍ଣଙ୍କ କୃପା ଯୋଗୁଁ ଆମେ ଭଗବାନ କୃପା ଯୋଗୁଁ ଏହି ସଂସ୍ଥାରେ ଆମେ ଯୋଗଦାନ କରିଛୁ, ଏବଂ ଏ ସଂସ୍ଥାରେ ମଧ୍ୟ ଯେଉଁ ନୀତି ନିୟମ ଅଛି ତାହା ଆମେ ପାଳନ କରିବାକୁ ପଡ଼ିବ। ବିଶେଷ କରି ମହାପ୍ରଭୁ କୃପା ପ୍ରଭୁପାଦ କୃପା ଆମେ ଲାଭ କରିପାରିବା, ଏବଂ ପତି ଦୈନିକ ଆମକୁ ସେହି ସ୍ୱରମାଳା ଜପ କରିବାକୁ ପଡ଼ିବ, ସେଥିରେ ଶିଥିଳତା ପ୍ରଦର୍ଶନ କରିବା ଉଚିତ ନୁହେଁ। ପ୍ରତିଦୈନିକ ମଧ୍ୟ ଏଇ ଯେଉଁ ରବିବାରରେ ଆମର ଗୋଟିଏ ଶ୍ଳୋକ ପାଠ କରାଯାଉଛି, ତେଣୁ ଭକ୍ତମାନଙ୍କୁ ନିବେଦନ ମୁଁ କରୁଛି, ସେମାନେ ଘରକୁ ଗଲା ପରେ ଏ ଶ୍ଳୋକଟିଏ ସେମାନେ ପାଠ କରିବେ, ଏବଂ ଯାହା ଆଲୋଚନା କରାଗଲା ତାକୁ ଆଉ ଥରେ ସେମାନେ ପଢ଼ିଲେ ସେମାନେ ବୁଝିପାରିବେ, ଆଉ ସେହି ଅଧ୍ୟାୟଟା ମଧ୍ୟ ଅଧିକ ଟିକେ କେମିତି ପଢ଼ିକି ତାକୁ ଜାଣିପାରିବେ। ଯଦି ତାଙ୍କର କିଛି ସନ୍ଦେହ ଅଛି ସେମାନେ ମଧ୍ୟ ଏଠାରେ ପ୍ରକାଶ କଲେ ତାକୁ ଆମେ ଯେତିକି ଜାଣିଛୁ ତାକୁ ମଧ୍ୟ ସନ୍ଦେହ ଦୂରୀକରଣ କରିବାକୁ ପଡ଼ିବ। ଏଥିରେ ପ୍ରତିଦୈନିକ ଭାଗବତ ପାଠ କରିବାକୁ ପଡ଼ିବ, ତଦନୁସାରେ ମଧ୍ୟ ଗୀତା ସେଟାକୁ ମଧ୍ୟ ପ୍ରତିଦୈନିକ ଗୋଟିଏ ଶ୍ଳୋକ ହିଁ ପାଠ କରନ୍ତୁ ପଢ଼ନ୍ତୁ, ଏବଂ ତା'ର ଯାହା ଅର୍ଥ ତା'ର ଭାବାର୍ଥ ପାଠ କରନ୍ତୁ, ତା'ଦ୍ୱାରା ଆମେ ମଧ୍ୟ ଆଗକୁ କରିବାକୁ ପଡ଼ିବ।
ତେଣୁ ତାହେଲେ ଭକ୍ତି ପଥରେ ଆମେ ଅଗ୍ରଗତି କରିପାରିବା, ତାହେଲେ ଆମେ କେମିତି ବୁଝିବା, ତେଣୁ ସେଥିପାଇଁ ଯେଉଁ ନୀତିନିୟମ ଦିଆଯାଇଛି ସେଟା ପାଳନ କରିବା ପାଇଁ ପ୍ରପାତ ମଧ୍ୟ କହିଛନ୍ତି, ଗୁରୁଦେବ କହିଛନ୍ତି, ଆମେ ଯଦି ବିଶେଷ କରି ଆମେ ଯେଉଁ ନାମ ଜପ କରୁଥାଏ ସେଥିରେ ଶିଥିଳତା ପ୍ରଦର୍ଶନ କରିବା ଉଚିତ ନୁହେଁ, କାରଣ କେଉଁ ସମୟରେ ଆମେ ନାମ ଅପରାଧ କରିକି ମଧ୍ୟ ଜପ କରୁଥାଏ, ତେଣୁ ସେ ଜପର ଫଳ ମଧ୍ୟ ଆମର ବିଶେଷ କିଛି ପାଇପାରିବା ନାହିଁ। ତାର ପ୍ରପାତ ବୁଝେଇଛନ୍ତି ସବୁ ନାମ ଜପରେ ଯଦି ଆମେ ଅପରାଧ ଶୂନ୍ୟ ହିଁ ଜପ କରିବା ତାହେଲେ ଆମେ ବହୁତ ଫଳ ପାଇପାରିବା, କାରଣ ଆମର କୁହା ହେଉଛି ଗୁରୁକୃଷ୍ଣ କୃପା ଦେବାଏ ଭକ୍ତି ଲତା ବିଜ ସଂସାର ଭ୍ରମିତି କୌଣ ଭାଗ୍ୟବାନ ଯୁବ, ଗୁରୁକୃଷ୍ଣ କୃପା ପାଏ ଭକ୍ତିଲତା ମିଳେ। ଏ ହେଉଛି ଅନେକ ବ୍ରହ୍ମାଣ୍ଡ ଫେରିଲା ପରେ ଯେତେବେଳେ ଗୁରୁକୃଷ୍ଣ କୃଷ୍ଣ କୃପା ଯେ ଗୁରୁ ମିଳେ, ଗୁରୁକୃଷ୍ଣ କୃପା ଯେ କୃଷ୍ଣ ମିଳେ, ଆମେ ଗୁରୁଦେବ ଆମେ ଯେଉଁ ଭକ୍ତିଲତା ବିଜ ବପନ କଲେ ହୃଦୟ ମଧ୍ୟରେ ଏଇ ଯେଉଁ ବିଜ ଭକ୍ତିଲତା ବିଜ ଏହା ବୃଦ୍ଧି ପାଉଛି କେମିତି, ଏହା ଆସ୍ତେ ଆସ୍ତେ ବଢ଼ୁଛି। ଶ୍ରବଣ କୀର୍ତ୍ତନ ଜଳେ କରାଇ ସେଚନ, ଆମେ ପ୍ରତିଦୈନିକ ଶ୍ରବଣ କୀର୍ତ୍ତନ କରିବାକୁ ପଡ଼ିବ, ଭଗବାନଙ୍କ ନାମ କୁହାଉଛି ହରେ କୃଷ୍ଣ 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 ହରେ ହରେ
ହରେ ରାମ ହରେ ରାମ 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 ହରେ,
ତେଣୁ ଏ ହେଉଛି କୀର୍ତ୍ତନ ଶ୍ରବଣ କରିବାକୁ ପଡ଼ିବ। ସେଥିରେ ଜଳସେଚନ କରାଯାଉଛି, ଏ ଜଳସେଚନ ଦ୍ୱାରା ସେ ଆସ୍ତେ ଆସ୍ତେ ବୁଝିପାରେ, କିନ୍ତୁ ଏ ଭୌତିକ ଜଗତରେ ଯେଉଁ ଭୌତିକ ଜଳ ଜଳ କଥା କୁହାହେଉଛି ୟା ଉପରକୁ ସେ ବଢ଼ିବ, କିନ୍ତୁ ଏଠାରେ କୌଣସି ପ୍ରକାର ଆଶ୍ରୟ ନାହିଁ। ଆଶ୍ରୟ ବୋଇଲେ କ'ଣ କୁହାହେଉଛି, ଜଣେ ଲତାଟି ବଢ଼ିବାକୁ ହେଲେ ସେ ତାକୁ ଗୋଟେ ଆଶ୍ରୟ ଦରକାର, ଯାହା ଆମେ ରଞ୍ଜା ଫଜା ଦେଉଛୁ ତାହେଲେ ଲତାଟା ବଢ଼ିବ, କିନ୍ତୁ ଏ ଲତା କେଉଁଠୁ ବଢ଼ିବ, ଆଶ୍ରୟ କେଉଁଠୁ ପାଇବ, ଏ ଲତା କେଉଁଠୁ ପାଇବ, ଏ ଭୌତିକ ଜଗତରେ ଯେଉଁ କାମନା ବାସନା ଅଛି ଏଠି କିଛି ନାହିଁ, ସିଧା ସଳଖ ବଢ଼ିବ ଯାହା କୁହାଯାଉଛି, ଆମର କୌଣସି ପ୍ରକାର ଭୌତିକ କାମନା କିଛି ନାହିଁ କୁହାହେଉଛି, ସେଥିରେ ଆମକୁ ଇଏ ଜଳସେଚନ ହେଉଥିବ, ଇଏ ବଢ଼ିବ, ଇଏ ବଢ଼ିଲା ପରେ ଆମର ଏ ଭୌତିକ ଜଗତା କୁହାହେଉଛି ଆମର ଚଉଦୁରା ସାତୁରା ଉପରେ ଲୋକ ଅଛି, ତାପରେ ଆମର ହେଉଛି ବିରଜା ନଦୀ, ବିରଜା ନଦୀ ପରେ ଆମର ହେଉଛି ବ୍ରହ୍ମଲୋକ, ତାପରେ ବୈକୁଣ୍ଠ, ତାପରେ ହେଉଛି ଆପଣଙ୍କର ମାଧୁର୍ଯ୍ୟମ ଧାମ କୁହାହେଉଛି, ଗୋଲୋକ ଧାମ କୁହାହେଉଛି, ସେ ଜାଗା ବୁଝିବ କୃଷ୍ଣଙ୍କ ପାଦ ପଦ୍ମରେ ସେଠି ସେ ଆଶ୍ରୟ ଦେବ, ତେଣୁ ସେଇଠି ଗଲେ ସେ ଯାଇକି ଲତା କୃଷ୍ଣ ପାଦ ଆସ, ତାପରେ ପ୍ରେମ ଫଳ, ତେଣୁ ଆମେ ଯଦି ଏଥିରେ ଶିଥିଳତା ପ୍ରଦର୍ଶନ କରିବା ତାହେଲେ ଆମର ଏ ଭୌତିକତା ବୃଦ୍ଧି ପାଇବ, ଯାହା କୁହାଯାଉଛି ଆମେ ଏଇ ଭୌତିକ ଜଗତରେ ରହିପାରିବା। ଆମେ ଆମେ କଥା ହେଉଛି ଆମେ କିପରି ଭାବରେ କୃଷ୍ଣଙ୍କ ପାଖକୁ ଯିବା, କୃଷ୍ଣ କେଉଁ ଦେଉଛନ୍ତି, ସେ ଗୋଲୋକ ବୃନ୍ଦାବନ ନେଉଛନ୍ତି, ସେ ଯାହା କୁହାଯାଉଛି ଗୋଲୋକ ବୃନ୍ଦାବନ ଅଛି, ସେଠାରେ ଆପଣ ମଥୁରା ତାପରେ ଦ୍ୱାରକା ଯାହା କୁହାହେଉଛି ଏସବୁ ଧାମ ବର୍ଣ୍ଣା ଦିଆଯାଏ, କିନ୍ତୁ ସେ ଏ ଭୌତିକ ଜଗତରେ କୌଣସି ଆଶ୍ରୟ ତା କିଛି ନାହିଁ, ତା ଦେହକୁ ଉଦ୍ଧକୁ ଯିବାକୁ ପଡ଼ିବ, ତେଣୁ ସେଥିପାଇଁ ଏଇଟାକୁ ଆମକୁ ବୁଝିବାକୁ ପଡ଼ିବ ଏଇ ଶାସ୍ତ୍ର ଜିନିଷରେ ଏସବୁ ଜିନିଷଟା ଦିଆଯାଇଛି, ଆମେ କିପରି ଭାବରେ ସେ ଗୋଲୋକ ବୃନ୍ଦାବନ ଯିବା, ଆଉ ସେଠାରେ ମଧ୍ୟ ଆମର ଯାହା କୁହାହେଉଛି ଭକ୍ତିଲତା ବୁଝିକି ରହିବ, ସେଥିପାଇଁ ଏସବୁ ଜିନିଷ ଗୁଡ଼ା ସବୁ ଦିଆଯାଇଛି, ବହୁତ ଜିନିଷ ସବୁ ଦିଆଯାଇଛି, ଆମକୁ ଜାଣିବାକୁ ପଡ଼ିବ ଏଇଭଳି ସାଧୁ ସଙ୍ଗରେ ଭାଗବତ ସଙ୍ଗରେ ଜାଣିପାରିବ, କିନ୍ତୁ ସେଥିପାଇଁ କହିଲେ ଶ୍ରବଣ ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ପାଦ ସେବନ ଅର୍ଜୁନ ବନ୍ଧନ ଦାସ ସତ୍ୟ ଆତ୍ମା ନବଦାବତ ପ୍ରଥମ କଥା ହେଉଛି ଶ୍ରବଣ, ଏ ଭାଗବତ ଶ୍ରବଣ ଯା ଭାଗବତ ପଢ଼ ବୈଷ୍ଣବର ସ୍ଥାନ ଏକାନ୍ତ ଆଶ୍ରୟ କର ଚୈତନ୍ୟ ଶ୍ରବଣ, ଏ ଭାଗବତ ପାଇଁ ବୁଝିବାକୁ ହେଲେ ବୈଷ୍ଣବ ଜାଗାରେ ଯାହା ଆମର ଆଲୋଚନା କରାଗଲା, ଯେ ଭଗବାନ କଥା ଯେତେବେଳେ ଆଲୋଚନା କରାଯାଉଛି ଭଗବାନ ସେଠି ଆଶ୍ରୟ ଭଗବାନ ନର୍ଥ ଇଷ୍ଟାନ ବୈକୁଣ୍ଠେ ଯୋଗୀନାମ ହୃଦୟ ମଧ୍ୟ ଯଥା ଲାଭରେ ତତ୍ତ୍ୱାନ ମୁଁ ଯୋଗୀମାନ ହୃଦୟ ନାହିଁ କି ବୈଷ୍ଣବ ଯାହା କୁହାହେଉଛି ବୈକୁଣ୍ଠ ନାହିଁ, କିନ୍ତୁ ଯେଉଁଠି ମୋ କଥା ଆଲୋଚନା ହେଉଛି ସେ ଭଗବାନ ବିଷୟରେ ବହୁତ କଥା ସବୁ ଅଛି, ଜଗନ୍ନାଥଙ୍କର ଯେଉଁ ଆମେ ଦେଖୁଛୁ ଜଗନ୍ନାଥ ବଳଦେବ ସୁଭଦ୍ରା ତାଙ୍କର ଯେଉଁ ଭାବାବସ୍ଥା ନିଗ୍ରହ ଏହି କେବଳ ଭଗବାନ ତାଙ୍କ କଥା ଶୁଣିବାକୁ ଏସବୁ ତାଙ୍କ ରୂପ ଧାରଣ କରାହେଇଛି, ଏସବୁ ମଧ୍ୟ ଆମର ଆଲୋଚନା କରାହେଉଛି ଯେତେବେଳେ ଜଗନ୍ନାଥଙ୍କର ତେଣୁ ଆମକୁ ପ୍ରତିଦୈନିକ ଭାଗବତ ସବୁ ଏଠି ଆପଣ ଆସିଲେ ଘଣ୍ଟାଏ ତାପରେ ଆଉ ଭାଗବତ ଶ୍ରବଣ ନାହିଁ, କିନ୍ତୁ ଆପଣଙ୍କ ନିୟନ୍ତ୍ରଣ ଆପଣ ଘରୁ ଗଲେ ମଧ୍ୟ ଏ ଭାଗବତ ପ୍ରତିଦୈନିକ ପାଠ କରନ୍ତୁ, ପ୍ରତିଦୈନିକ ଭାଗବତ ପାଠ କରନ୍ତୁ, କାରଣ ଏଇଟା ମଧ୍ୟ ମହାପ୍ରଭୁଙ୍କର ରହିଛି ଯେ ଆମର ଯେଉଁଟା କହୁଛୁ 64 ଅଙ୍ଗ ଅଛି ତାହେଲେ 5 ଅଙ୍ଗ ହେଉଛି ପ୍ରଧାନ, କ'ଣ 5 ଅଙ୍ଗ କହିଲେ ପ୍ରଧାନ କ'ଣ ହେଉଛି ଯେ ସାଧୁ ସଙ୍ଗ ନାମ କୀର୍ତ୍ତନ ଭାଗବତ ଶ୍ରବଣ ମଥୁରାପୁରେ ବାସ ଶ୍ରୀମନ୍ଦିର ସଦାଶ କି ସାଧୁସଙ୍ଗ 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 ସର୍ବଶାସ୍ତ୍ରରେ କହେ ଲଭେ ମାତ୍ର ସାଧୁସଙ୍ଗ ସର୍ବଶାସ୍ତ୍ର ଆପଣମାନେ ତ ଆସୁଛନ୍ତି ଯେଉଁମାନେ ଆଜି ଏ ଆମର ଜଗନ୍ନାଥ ପ୍ରଭୁଙ୍କର ଇଏ କାର୍ଯ୍ୟରେ ଯୋଗଦାନ କରିଛନ୍ତି ସେମାନେ ତ ଗୋଟିଏ ଦିନ ଆସୁଛନ୍ତି ସବୁଦିନ ଆସୁନାହାନ୍ତି କିନ୍ତୁ ସେମାନେ ମଧ୍ୟ ଆଜି ସାଧୁସଙ୍ଗର ସୁଯୋଗ ସେ ଲାଭ କରିଛନ୍ତି ତେଣୁ ସେମାନେ ମଧ୍ୟ ନିବେଦନ ସେମାନେ ପ୍ରତିଦୈନିକ ଏ ଭାଗବତକୁ ଶ୍ରବଣ କରନ୍ତି ବା ଯଦି କୁଆଡ଼େ ନ ଯାଉଛନ୍ତି ତାହେଲେ ଆମର ପ୍ରତି ଭାଗବତ ବହି ମଧ୍ୟ ମିଳୁଛି ତାକୁ ନେଇ ପାଠ କରନ୍ତୁ ଗୀତାମତ ପାଠ କରନ୍ତୁ ଚୈତନ୍ୟ ଚରିତାମତ ଆପଣଙ୍କର ବହୁ ଅନେକ ଶାସ୍ତ୍ର ଅଛି ତାକୁ ହିଁ ପାଠ କରନ୍ତୁ ଯାହାଦ୍ୱାରା କି ସେମାନେ ଉନ୍ନତି ନାମ କୀର୍ତ୍ତନ ଭାଗବତ ସ୍ଥଳ ମଥୁରାପୁରରେ ବାସ ହେଉଛି ଭଗବାନଙ୍କର ଆବିର୍ଭାବ ସ୍ଥଳ ହେଉଛି ମଥୁରାପୁର ତେଣୁ ଆମେ ତ ମଥୁରାପୁର ଯାଇପାରୁନୁ ଏଇଠାରେ ମଧ୍ୟ ଗୁରୁଦେବ ଯେଉଁ ବ୍ୟବସ୍ଥା କରିଛନ୍ତି ପ୍ରତି ଘରେ ଘରେ ଏସବୁ ବ୍ୟବସ୍ଥା କରାହେଇଛି ଭାଗବତ ତୁମି କୁହାହେଉଛି ପ୍ରତି ଘରେ କରାହେଉଛି ଆଗରୁ ମଧ୍ୟ ଓଡ଼ିଶାରେ ଭାଗବତ ତୁମି ଥିଲା ପ୍ରତି ଘରେ କରିଥିଲା ପ୍ରତି ଗାଁରେ ସବୁ ଭାଗବତ ତୁମି ଥିଲା ଏବେ ମଧ୍ୟ ବି ଏଇ ଯେଉଁ ବୈଷ୍ଣବ ଫିଲୋସଫିରେ ଆମେ ଯେଉଁମାନେ ଯୋଗଦାନ କଲେ ବା ପ୍ରଭୁପାଦ ଆମର ଯୋଗଦାନ କଲେ ସେମାନେ ମଧ୍ୟ ତାଙ୍କ ଘରେ ସେମାନେ କିଏ ଟିକେ ରଖିଛନ୍ତି ବା କିଏ ଫଟୋ ରଖିଛନ୍ତି ସେମାନେ ମଧ୍ୟ ପୂଜା ଅର୍ଚ୍ଚନା କରୁଛନ୍ତି ଗୁରୁଙ୍କ ନିର୍ଦ୍ଦେଶରେ ଆଉ ସେମାନେ ଜପ କରୁଛନ୍ତି ଭାଗବତ ଏଇଟା ବିଭିନ୍ନ କରିବା ଯାହାଦ୍ୱାରା କି ସେମାନଙ୍କର ଏଇ ସାଧନ ଭକ୍ତି ଯୁଗରେ ସେମାନେ ଅଗ୍ରତି କରିବେ ଭଗବାନଙ୍କୁ ପ୍ରସାଦ କରିବା ସବୁ କରିବା ପରେ ଯେତେ ସମୟ ପାଉଛନ୍ତି ମଧ୍ୟ ମନ୍ଦିର ଯାଇକି ସେମାନେ ଆଟଲିଷ୍ଟ ସାତ ଦିନକୁ ଥରେ ମଧ୍ୟ ମନ୍ଦିରକୁ ଯାଆନ୍ତୁ ସେଠାରେ ଭଗବାନ ଦର୍ଶନ କରନ୍ତୁ ଭକ୍ତମାନଙ୍କର ସହିତ ସଙ୍ଗଲାଭ କରନ୍ତୁ ଯାହାଦ୍ୱାରା ସେମାନଙ୍କର ଭକ୍ତି ବୃଦ୍ଧି ହେବ ତା ସାଙ୍ଗେ ସାଙ୍ଗେ ଉତ୍ସବମାନଙ୍କରେ ମଧ୍ୟ ଯୋଗଦାନ କରନ୍ତୁ ଏବେ ମଧ୍ୟ ଆମର ଉତ୍ସବ ଆସୁଛି ଏ ଜଗନ୍ନାଥଙ୍କର ଲୀଳା ଉତ୍ସବକୁ ଆସୁଛି ରଥଯାତ୍ରା କରାଯିବ ଏସବୁ ଉତ୍ସବ ଆସିବ ବାହୁଡ଼ା ଯାତ୍ରା କରାଯିବ ସେଥିରେ ମଧ୍ୟ ଆପଣମାନେ ଯୋଗଦାନ କରନ୍ତୁ ଏସବୁ କଥା ଏସବୁ କଲେ କ'ଣ ହେଉଛି ଆମର ଭକ୍ତି ବୃଦ୍ଧି ହେବ ଆମେ ଯେଉଁ ପର୍ଯ୍ୟନ୍ତ ଏସବୁ ଦିଗରେ ଆମେ ଶିଥିଳତା କରୁଛୁ ଆମେ ଆଦରକୁ ଜାଣିପାରିବୁନି ତେଣୁ ଏଇଟା ହେଉଛି ନିବେଦନ ଯେ ଆପଣମାନେ ଏଥିରେ ଗ୍ରହଣ କରନ୍ତୁ ଆମର ସମୟ କେତେ ସମୟ ଅଛି ଯାହାପରେ ଆମର ସମୟ ମଧ୍ୟ ସରିଲାଣି କାରଣ ଆମେ ଏଥିରେ ଆମର କଥା ଆମେ ବିଶ୍ରାମ ଦେଉଛୁ ତଥାପି ଆପଣମାନେ ନିବେଦନ ହେଉଛି ଆପଣମାନେ ଏଠାକୁ ସଦାର ଆସନ୍ତା ଯେଉଁ ପ୍ରୋଗ୍ରାମ୍ ହେବ କାହା ଘରେ ହେଉ ପଠା ଘରେ ହେବ ପଟ୍ଟାକୁ ଆସନ୍ତୁ
ଆମର ଏଇ ରବିବାସରୀୟ ମହାନଗର ସଂକୀର୍ତ୍ତନ ପ୍ରୋଗ୍ରାମରେ ଆସନ୍ତା ରବିବାର ଆମର ଆଇଆର୍ସି ଭିଲେଜରେ ରମେଶ ଚନ୍ଦ୍ର ପଟ୍ଟନାୟକଙ୍କ ଘରେ ହେବ ଆପଣମାନଙ୍କୁ ସେ ଅନୁରୋଧ କରିଛନ୍ତି ସମସ୍ତେ ତାଙ୍କର ବାସଭବନରେ ଯୋଗ ଦେବେ